భాగవతం తృతీయ స్కంధ అష్టాధ్యాయ శ్లోక 11
ଅନ୍ଧାର ହେଇଛି ଅନ୍ଧାର କହିଦିଆ। वारंबार
अथ
अथ
तेणु
तेणु
तस्य
तस्य
तांकर
तांकर
अभितप्तस्य
अभितप्तस्य
प्रकटितर
प्रकटितर
प्रतिधा
प्रतिधा
वितेक
वितेक
आयतनानि
आयतनानि
दानं दानं
जिला
जिला निरवित्यंत उत्पन्न हला देवानं देवतामानं करा दानी से सबु मे मदता वो द्वारा वर्णन सरगला सुनो सुना गुरुकरणदास सुषमा देशी का प्रदान शंकर कुमार महाराज द्वारा इंद्रिय सुषमा गौरव महाराज के हुए मैत्रमणि कहले या पर परमेश्वर परमेश्वर द्वारा प्रकाशित एक विराट पुरुष मध्य देवता मान पर कितने प्रकार स्थान उत्पन्न होता से समस्त स्थान कथा मुझे बहुत ही सुना भारतीय
ए पार्टी बंद कर अभी कथा हो छु
अन्य अन्य जीवन भरी देवता मान भगवान पर विभिन्न अंश अटंती देवता और साधारण जीवन मध्य तफात होती है कि जिते बड़े कौन से जीव कि कर्ममुखी सुकृत अधिकार हुए अर्थात कर्मनिष्ठा व्यक्ति अत्यंत पुण्य कर्म फल धनी हुए एवं जिते बड़े भौतिक शक्ति की उपभोग करार कामना दूर हो जाए से देवलोक को उन्नत हुए से देवता हुए देवता मान भगवान द्वारा जागतिक क्रिया नियंत्रण करुक्त होता विश्वादाय कृष्णदृष्टाय भूतले सुमते भक्तिकल्पामृतामृतनामे नम सर्वत्तमणे मणिपुरध्वाय च प्रभुपादरसर्वान् प्रचारङ्गताय हरे कृष्ण समस्त भक्तसज्जनवृन्द विभागरे आमर अवेक्षण कंग्रेस डिपार्टमेंट मुख्य कृपा प्रधान प्रभु एवं अन्य समस्त माताजीवृन्द आज आम रविवार कार्यक्रम भागवतम कार्यक्रम श्रीमद भागवतम उच्चस्कंद सप्तम अध्याय एगार श्लोक षष्ठ अध्याय एगार श्लोक किसी कह कथा कह मत सुजोग दिखाई सर्वप्रथमें आमर अवेक्षण कंग्रेस डिपार्टमेंट मुख्य पाखे मोर प्रज्ञता नवेदन कर बहुत दिन पर सुजोग मिलना आग कथा कहते मत गुरुदेव रूपर बुर्लार दायित्व रखा जाइए तेनाली अधिकांश समय रोचे जो आसूँ भुवनेश्वर मतलब तो कहे गुरुदेव आप जो आस कहे आप कथा कहे आपर मोदी जो आदर रही कृतज्ञता ज्ञापन करजर रविवार कार्यक्रम श्रीपा दिशंबर प्रभु तांकर बासभवन नूतन बासभवन व्यवस्था करमर डिपार्टमेंट तरफ आम सर्वप्रथम धन्यवाद अर्पण करवा आज रविवार कार्यक्रम एटार नगर कीर्तन भक्त मैंने उद्बोधन कले भागवत कथा कहतापुर अन्न्य डिपार्टमेंट विषय कथा कहपर आम प्रसाद व्यवस्था रही तेनाली भाव वैशाख मास हूँ माधव मास पूर्व मास मधुमास मधुमाधव चैत्रमास चैत्रमास भगवान रामचंद्र का विवाह होता शुक्लपक्ष नवमी तिथि तेणु आम रामनवमी आम बुर्लारे समारोह पालन करा वर्तमान माधव मास वैशाख मास माधव मास भगवान नाम माधव राधा माधव वैशाखी मास नाम माधव ये माधव मस प्रथम रविवार ये कार्यक्रम रही पवित्र मास वैशाख वर्तमान ये मस पर्यंत तुलसी जलदान कर तेणु तुलसी सेवा समस्त कर भगवान प्राप्त होगा तुलसी कृष्ण प्रेयसी नमो नमः भगवान प्राप्त हाँ तुलसी सेवा करते तेणु ये जो उच्चस्कंद षष्ठ अध्याय ये अध्याय होती विराट पुरुष उत्पत्ति विश्वरूप विराट पुरुष मृत्युंर सृष्टि भागवत आप मर जो रही भागवत द्वितीय स्कंद दशम अध्याय कहुई भागवतम ଦଶଟି ବିଷୟ ରହିଛି, ଦଶଟି ବିଷୟ ସେ ହେଉଛି କ'ଣ କ'ଣ ନା, ପ୍ରଥମେ ତୃତୀୟ ସ୍କନ୍ଧ, ଦଶମ ଦଶମ ଯାହା ପ୍ରଥମ ସେଗୁଡ଼ିକ କଥା କୁହାଯାଇଛି। ପ୍ରଥମ ହେଉଛି ଅଧ ସ୍ୱର୍ଗ ନିସର୍ଗସ୍ଥ। ସ୍ୱର୍ଗ କହିଲେ କେମିତି ସୃଷ୍ଟି ହେଉଛି, ଭଗବାନ ଯେଉଁ ସୃଷ୍ଟି କରୁଛନ୍ତି ସେଇଟା ସ୍ୱର୍ଗ ବୋଲି କୁହାଯାଉଛି। ଏବଂ ଭଗବାନ ସୃଷ୍ଟି କଲା ପରେ ତାକୁ ବିସ୍ତାର କରାଯାଉଛି, ତାକୁ ବିସର୍ଗ ବୋଲି କୁହାଯାଉଛି। ସେଇ ବିସ୍ତାର ବ୍ରହ୍ମା ଆଦି ସମସ୍ତେ କରୁଛନ୍ତି। ମୁଖ୍ୟ ଦେବତା ହେଉଛି ବ୍ରହ୍ମା, ବିସ୍ତାର କରୁଛନ୍ତି। ରୌଦ୍ର ଦେବତୁ ତାଙ୍କୁ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ। ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣ ଭଗବାନଙ୍କର ଗୁଣ ଅବତାର, ଗୁଣ ଅବତାର। ସତ୍ୟଗୁଣରେ ଆସୁଛନ୍ତି ଭଗବାନ ବିଷ୍ଣୁ, ରଜଗୁଣରେ ଭଗବାନ ବ୍ରହ୍ମା ଏବଂ ତମଗୁଣରେ ଭଗବାନ ଶିବଜୀ। ଏ ତିନି ଗୁଣରେ ଏଇ ଆସୁଛନ୍ତି ବ୍ରହ୍ମା ବିଷ୍ଣୁ ଶିବ। ତେଣୁ ସେ ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି, ଏ ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଆପଣମାନଙ୍କର ମନେଥିବ, ନାରଦମୁନି ପଚାରିଥିଲେ, ନାରଦ ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର, ନାରଦ ମଧ୍ୟ ଭଗବାନଙ୍କର ଅବତାର, ସେ ହେଉଛନ୍ତି ଭକ୍ତ ଅବତାର। ଭକ୍ତି ପ୍ରଚାର କରିବା ପାଇଁ ନାରଦମୁନି ଆସିଛନ୍ତି, ଭଗବାନଙ୍କର ଅବତାର। ଏବଂ ଆମେ ସେହି ନାରଦମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, ବ୍ରହ୍ମ ନାରଦ ମାଧ୍ୟ ଗୌଡ଼ ସମ୍ପ୍ରଦାୟ। ଏ ନାରଦମୁନି ସମ୍ପ୍ରଦାୟରେ ଆମେ ଆସୁଛେ, ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଉଛେ। ନାରଦମୁନି ବ୍ରହ୍ମା ସେ ଜ୍ଞାନ ତାଙ୍କୁ ଦେଇଛନ୍ତି। ତେଣୁ ବ୍ରହ୍ମାଙ୍କୁ ଯେତେବେଳେ ସେ ପ୍ରଥମେ ପଚାରିଥିଲେ, ପ୍ରଭୁ ଆପଣଙ୍କ ସୃଷ୍ଟିକର୍ତ୍ତା ଆପଣଙ୍କୁ କାହାର ଧ୍ୟାନ କରୁଛନ୍ତି, ତେଣୁ ନାରଦମୁନିଙ୍କ ପ୍ରଶ୍ନର ଉତ୍ତରରେ ବ୍ରହ୍ମା କହିଥିଲେ, ପ୍ରକୃତରେ ଯେଉଁମାନେ ମୋତେ ସୃଷ୍ଟିକର୍ତ୍ତା ବୋଲି ଭାବନ୍ତି, ମୁଁ ହେଉଛି ଜଗଦ୍ଗୁରୁ, ସେମାନେ ପ୍ରକୃତରେ ଭଗବାନଙ୍କ ମାୟା ଦ୍ୱାରା ମୋହିତ ହୋଇଛନ୍ତି। ତସ୍ମୈ ନମୋ ଭଗବତେ ବାସୁଦେବାୟ ଧିମହି ଜନ୍ମାବୟା ଦୁର୍ଜୟା ନାମ କହନ୍ତି ଜଗଦ୍ଗୁରୁ। ଯଦିଓ ବ୍ରହ୍ମାଙ୍କୁ ଜଗଦ୍ଗୁରୁ ବୋଲି କୁହାଯାଇଛି ଭାଗବତରେ, ବ୍ୟାସଦେବ କହିଛନ୍ତି ପ୍ରଥମ ଶ୍ଳୋକ ସେଟା କୁହାଯାଇଛି, ତେନେ ବୃଦ୍ଧା ତେନେ ବ୍ରହ୍ମ ବୃଦ୍ଧା ଆଦି କବରେ। ଭଗବାନ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ, ସେଥିପାଇଁ ସେ ଆଦି କବି ବା ଆଦି ଗୁରୁ ସିଏ। କିନ୍ତୁ ତଥାପି ସେ କହୁଛନ୍ତି ମୋତେ ଯିଏ ଆଦି ଗୁରୁ ବୋଲି କହୁଛନ୍ତି, ସେମାନେ ହେଉଛନ୍ତି ପ୍ରକୃତରେ ଭଗବାନଙ୍କ ମାୟା ଦ୍ୱାରା ପୈତ ହୋଇଯାଇଛନ୍ତି। ଯାହା ହଉ, ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି, ଇଏ ବ୍ରହ୍ମା ଭଗବାନଙ୍କ ସୃଷ୍ଟିକୁ ବିସ୍ତାର କରୁଛନ୍ତି। ଆମେ ବିଶେଷ ଭାବରେ ଦ୍ୱିତୀୟ ଅଧ୍ୟାୟ ଏବଂ ତୃତୀୟ ଅଧ୍ୟାୟ, ତୃତୀୟ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ ଏଇ ଦୁଇ ସ୍କନ୍ଧରେ ଏ ସୃଷ୍ଟି ସ୍ୱର୍ଗ ଏବଂ ବିଶ୍ୱକୁ ବିଷୟ ଶ୍ରବଣ କରିବା। ଏ ଦଶଟି ଯେଉଁ ବିଷୟ ଅଛି ଭାଗବତରେ, ପ୍ରଥମ ଯେଉଁ ଦୁଇଟି ବିଷୟ ସ୍ୱର୍ଗ ଏବଂ ବିସର୍ଗ, ଏଇ ଦୁଇଟି ବିଷୟରେ ଏଇ ଦ୍ୱିତୀୟ ସ୍କନ୍ଧ ଏବଂ ତୃତୀୟ ସ୍କନ୍ଧରେ ଶ୍ରବଣ କରିବା। ତେଣୁ ଏ ତୃତୀୟ ସ୍କନ୍ଧରେ ସୃଷ୍ଟି ବିଷୟରେ କୁହାଯାଉଛି। ତୃତୀୟ ସ୍କନ୍ଧରେ ମଧ୍ୟ କିଛି କୁହାଯାଇଥିଲା, ବ୍ରହ୍ମା ବର୍ଣ୍ଣନା କରିଥିଲେ ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି, ଭଗବାନଙ୍କ ଦ୍ୱାରା ସେ ନିଯୁକ୍ତ ହେଇକି ସୃଷ୍ଟି କରୁଛନ୍ତି। ତୃତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବ୍ରହ୍ମା ଚିନ୍ତା କହିବେ, ସୁଜାମିତ ନିଯୁକ୍ତ ମୁଁ ଯେଉଁ ସୃଷ୍ଟି କରୁଛି, ଭଗବାନ ମଧ୍ୟ ସେ ନିଯୁକ୍ତି କରିଛନ୍ତି ସୃଷ୍ଟି କରିବା ପାଇଁ, ସୃଷ୍ଟିକର୍ତ୍ତା ରୂପରେ ଭଗବାନ ନିଯୁକ୍ତ କରିଛନ୍ତି। ଏବଂ ସୁଜାମି ତ ନିଯୁକ୍ତ ହର ହରତି ତତ୍ଵସ, ହର କହିଲେ ଶିବଜୀ ଯେ ଧ୍ୱଂସ କରିବେ, ସେ ମଧ୍ୟ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହେଇଛନ୍ତି। ହର ହରତି ତତ୍ଵସ ବିଶ୍ୱମ ପୁରୁଷ ରୂପେଣ, ଏ ଯେ ବିଶ୍ୱକୁ ପାଳନ କରୁଛନ୍ତି ଭଗବାନ ବିଷ୍ଣୁ ପୁରୁଷ, ସେ ମଧ୍ୟ ବିଷ୍ଣୁ ମଧ୍ୟ ପୁରୁଷ ଅବତାର। ବିଷ୍ଣୁ ଏକାଧାରରେ ଗୁଣ ଅବତାର ପୁଣି ପୁରୁଷ ମଧ୍ୟ ଅବତାର, ପୁରୁଷ ଅବତାର ମଧ୍ୟ ସେ ହେଉଛନ୍ତି, ତିନି ପୁରୁଷ ଅବତାର ଅଛନ୍ତି। ସେମାନେ ସବୁ ଶ୍ୱାସ ବିସ୍ତାର ହରେ ଉପର ସେ ପ୍ରଶ୍ନ ପଚାରିଥିଲେ ଶ୍ୱାସ ବିଷୟରେ କହିବା, ତେଣୁ ଇଏ ହେଉଛନ୍ତି ଶ୍ୱାସ ଭଗବାନଙ୍କର ଯେଉଁ ବିଷ୍ଣୁ ବିସ୍ତାର କରୁଛନ୍ତି। ଭଗବାନ ହେଉଛନ୍ତି ଏକ, କିନ୍ତୁ ସେ ବିସ୍ତାର କରୁଛନ୍ତି। ଏକ ଅହମ୍ ବହୁଶ୍ୟାମି, ଭଗବାନ ଯଦିଓ ଏକ କିନ୍ତୁ ସେ ନିଜକୁ ବିସ୍ତାର କରୁଛନ୍ତି। ସେ ଦୁଇ ଦୁଇ ପ୍ରକାର ବିସ୍ତାର ରହିଛି, ଗୋଟେ ହେଉଛି ଶ୍ୱାସ ବିସ୍ତାର, ଗୋଟେ ହେଉଛି ବିଭିନ୍ନାଂଶ ବିସ୍ତାର। ତେଣୁ ଯେଉଁ ବିଷ୍ଣୁ ତତ୍ତ୍ୱ ସବୁ ରହିଲେ ଏମାନେ ହେଉଛନ୍ତି ସ୍ୱାଂଶ ତତ୍ତ୍ୱ, ସ୍ୱାଂଶ ସେମାନେ ନିଜର ଅଂଶ। ଭାଗବତ ପ୍ରଥମ ସମୟରେ ତୃତୀୟ ଅଧ୍ୟାୟରେ ସୁଧ ଗୋସ୍ୱାମୀ ଭଗବାନଙ୍କର ବିଭିନ୍ନ ଅବତାର ମାନେ ବିଷୟରେ କହିଛନ୍ତି, ସେତେବେଳେ ସେ କହିଛନ୍ତି ଏତେ ଚାନ୍ସ କଳା ବଂଶ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। 22 ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି ତୃତୀୟ ଅଧ୍ୟାୟରେ, ତେଣୁ କୃଷ୍ଣଙ୍କୁ ମଧ୍ୟ ଗୋଟେ ଅବତାର ସେ ବିଷୟରେ ଗଣନା କରାଯାଇଛି। 19 ଅବତାର ରୂପରେ ବଳରାମ ଏବଂ 20 ଅବତାର ରୂପରେ ଭଗବାନ କୃଷ୍ଣଙ୍କୁ ବର୍ଣ୍ଣନା କରିଛନ୍ତି ସୁଧ ଗୋସ୍ୱାମୀ। ତେଣୁ କାଳେ ଲୋକମାନେ ଭାବିବେ କୃଷ୍ଣ ଜାଣିଲେ ଅବତାର, ସେଥିପାଇଁ ସୁଧ ଗୋସ୍ୱାମୀ ସେଟା ସ୍ପଷ୍ଟୀକରଣ କଲେ, ମୁଁ ଯେଉଁ ସବୁ ଅବତାର ମାନ ବିଷୟରେ ବର୍ଣ୍ଣନା କଲି, ଇଏ ହେଉଛନ୍ତି ଭଗବାନଙ୍କର ଅଂଶ, ଏମାନେ ହେଉଛନ୍ତି ସ୍ୱାଂଶ, ନିଜର ଅଂଶ, ଭଗବାନଙ୍କ ନିଜ ସ୍ୱାଂଶ ବୋଲି କୁହାଯାଉଛି। ବିଷ୍ଣୁ ତତ୍ତ୍ୱ ହେଉଛନ୍ତି ସ୍ୱାଂଶ ଅବତାର, ବିଷ୍ଣୁ ଏଭଳି ନିଜ ଅନେକ ବିଷ୍ଣୁ ରହିଛନ୍ତି। ଯେତେବେଳେ ଚର୍ଚ୍ଚା ଅନୁସାରେ ମଧ୍ୟ ଲୀଳାରେ ସନାତନ ଗୋଷ୍ଠୀଙ୍କ ଶିକ୍ଷାରେ ମହାପୁରୁଷ କହିଛନ୍ତି ଅନେକ ବିଷ୍ଣୁ ତତ୍ତ୍ୱ ରହିଛନ୍ତି, ଏବଂ ବିଶେଷ ଭାବରେ ବିଷ୍ଣୁଙ୍କର ଯେଉଁ ଚତୁର୍ଭୁଜ ରହିଛି ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଛନ୍ତି। ଏହି ଶଙ୍ଖଚକ୍ର ଗଦାପଦ୍ମର ସ୍ଥିତି ଅନୁସାରେ ତାଙ୍କର ବିଭିନ୍ନ ନାମ ରହିଛି, କିଏ କେଶବ, କିଏ ମାଧବ, ଏଇ ମାଧବ ମାସ, ଏଇ ମାଧବ ମାସ, ମାଧବ କହିଲେ ତାଙ୍କର ଶଙ୍ଖଚକ୍ର ଗଦାପଦ୍ମର କେଉଁ ସ୍ଥିତି ରହିଛି ତାଙ୍କୁ ମାଧବ ବୋଲି କହିବ, କିଏ ନାରାୟଣ, କିଏ ଗୋବିନ୍ଦ, କିଏ ବିଷ୍ଣୁ, କିଏ ଏଇଭଳି ଭାବରେ ସବୁ ନାମ ରହିଛି ଭଗବାନ ବିଷ୍ଣୁଙ୍କର, ଏମାନେ ସବୁ ସ୍ୱାଂଶ, ନିଜର ଅଂଶ ସେ ଭଗବାନଙ୍କର। ଏବଂ ଜୀବତତ୍ତ୍ୱମାନେ ଯେଉଁ ସବୁ ରହିଛନ୍ତି ସେମାନେ ହେଉଛନ୍ତି ବିଭିନ୍ନାଂଶ, ଜୀବମାନଙ୍କୁ ବିଭିନ୍ନାଂଶ ବୋଲି କହିଲେ ଏଇ ଗୋମାନେ କହିଛନ୍ତି। ଜୀବ ଆଉ ଦେବତାମାନେ ବି ଦେବତା ମଧ୍ୟ ବିଭିନ୍ନାଂଶ, ଦେବତାମାନେ ସ୍ୱାଂଶ ନୁହନ୍ତି, ଦେବତାମାନେ ମଧ୍ୟ ଜୀବତତ୍ତ୍ୱ। ଜୀବତତ୍ତ୍ୱ ଯେତେବେଳେ କେତେବେଳେ ଜଣେ ଦେବତା ହେଉଛନ୍ତି ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ଜଣେ ଏଭଳି ଭାବରେ ଯଦି ଦେବତାମାନଙ୍କର ଆରାଧନା କରନ୍ତି ଯାଆନ୍ତି ଦେବବ୍ରତା ଦେବାନ, ଯଦି ଦେବତାମାନଙ୍କର ଜଣେ ଆରାଧନା କରିବେ ତାହେଲେ ସେମାନେ ଦେବଲୋକକୁ ଯିବେ। ଏଇ ସେମାନେ ସମସ୍ତେ ଜୀବତତ୍ତ୍ୱ, ଜୀବତତ୍ତ୍ୱ ସେମାନେ ଦେବତାମାନଙ୍କୁ ଆରାଧନା କଲେ ସେ ଦେବଲୋକକୁ ପୁନୀତ ହେବେ। ବୁଦ୍ଧଙ୍କୁ ଗାଚନ୍ତି ସତ୍ୟସ୍ଥା, ଯେଉଁମାନେ ସତ୍ୟଗୁଣରେ ରହିବେ ସେମାନେ ଉର୍ଦ୍ଧ୍ୱ ଲୋକକୁ ଯିବେ। ରାବଣ କଥା ଆସେ, ରାମନବମୀ ନିକଟରେ ସମ୍ପନ୍ନ ହେଲେ ରାବଣ ଚାହୁଁଥିଲେ ଭଗବାନଙ୍କ ନିୟମକୁ ପରିବର୍ତ୍ତିତ କରିବା ପାଇଁ, ତେଣୁ ସେମାନେ ହେଉଛନ୍ତି ଅସୁର। ଅସୁରମାନେ ସେମାନେ ନିଜ ନିୟମରେ କାର୍ଯ୍ୟ କରିବେ, ଭଗବାନଙ୍କ ନିୟମକୁ ମାନିବେ ନାହିଁ। ପ୍ରଭୃତିଙ୍କ ନିବୃତ୍ତିଙ୍କ ଜନାନ ବିଧୁରାସୁରା ନ ଶୌଚନ ନା ପିଚାଚାର ନ ସତ୍ୟମ କେଶୁ ବିଦ୍ୟତେ, ଇଏ ହେଉଛି ଅସୁରମାନଙ୍କର ଲକ୍ଷଣ। ସେମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କାର୍ଯ୍ୟ କରିବେ, ଭଗବାନ ବ୍ୟବସ୍ଥା କରିଛନ୍ତି ଯେଉଁମାନେ ଉନ୍ନତ ଲୋକକୁ ଯିବେ ସେମାନେ ସତ୍ୟଗୁଣରେ ରହିଲେ ସତ୍ୟଗୁଣର ସେବା କଲେ ତାହେଲେ ସେମାନେ ଉନ୍ନତ ଲୋକକୁ ଯିବେ, ବୁଦ୍ଧନ କରିଛନ୍ତି ସତ୍ୟତା। କିନ୍ତୁ ଯେଉଁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ ସେମାନେ କହିବେ ଯେ ଆମେ ବିନା ସତ୍ୟଗୁଣରେ ଉପରକୁ ପଳେଇବା, ଏବେ ରାବଣ ଚାହୁଁଥିଲେ ସିଡ଼ି କରିବା ପାଇଁ, ସେମାନେ ଜାଣିଥିବେ ରାବଣ ଚାହୁଁଥିଲେ ସ୍ୱର୍ଗ ଉପରେ ନିଶୁଣ କରିବା ପାଇଁ, ସିଡ଼ି ଯେଉଁ ସିଡ଼ି ଦ୍ୱାରା ଜଣେ ସ୍ୱର୍ଗକୁ ଯାଇପାରିବ। ତେଣୁ ରାବଣର ଏଇ ଯେଉଁ ସଫଳ ରହିଥିଲା ଯୋଜନା ରହିଥିଲା କେବେ ସଫଳ ହେଇପାରିଲା ନାହିଁ, ଏବଂ ଭବିଷ୍ୟତରେ ମଧ୍ୟ ସଫଳ ହେଇପାରିବ ନାହିଁ। ବର୍ତ୍ତମାନ ଯେଉଁ ବୈଜ୍ଞାନିକମାନଙ୍କର ସବୁ ଚାଲିଛି ରିସର୍ଚ୍ଚ ଚାଲିଛି, କିଛି ବର୍ଷ ତଳେ 1969 ସେମାନେ କହୁଥିଲେ ଯାଇଥିଲେ ଚନ୍ଦ୍ରଲୋକକୁ ବୋଲି, ଏବଂ ବର୍ତ୍ତମାନ କହୁଛନ୍ତି ମଙ୍ଗଳକୁ ଯିବା ପାଇଁ ସେମାନେ ବ୍ୟବସ୍ଥା କରୁଛନ୍ତି। ତେଣୁ ଇଏ ସେଇଭଳି ଭାବରେ ରାବଣର ସ୍ୱର୍ଗକୁ ସିଡ଼ି ଲଗେଇଲା ଭଳି କଥା, ସେମାନେ ଉନ୍ନତ ଲୋକକୁ ଯାଇପାରିବେ ନାହିଁ ସେଠି କୁହାଯାଉ ସେ କଥା। ଦେବତାମାନେ ସେତିକି ପୁଣ୍ୟ କାର୍ଯ୍ୟ କରିଥିବାରୁ ସେମାନେ ଦେବଲୋକକୁ ଉନ୍ନୀତ ହୋଇଛନ୍ତି। କିଣେ ପୁଣ୍ୟେ ମର୍ତ୍ତ ଲୋକଂ ବିଶନ୍ତି, ତାଙ୍କର ଯେତେବେଳେ ପୁଣ୍ୟକର୍ମ ସରିଯିବ ସେତେବେଳେ ସେ ପୁଣି ଏଇ ମର୍ତ୍ତଲୋକକୁ ଆସିବେ। ତେଣୁ ଏ ଯେଉଁ ସୃଷ୍ଟିର ଆରମ୍ଭ କଥା କୁହାଯାଉଛି ତୃତୀୟ ସ୍କନ୍ଧରୁ, ଏ ଯେଉଁ ଆରମ୍ଭ ହେଉଛି ତୃତୀୟ ସ୍କନ୍ଧରୁ ଏଇ ସୃଷ୍ଟି ବିଷୟରେ କରାଯିବ। ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟିରେ ସର୍ବ ଏବଂ ବିସର୍ବ, ଭଗବାନଙ୍କ ଦ୍ୱାରା ସୃଷ୍ଟି ତେଣୁ ତାହାକୁ କେମିତି ବିସ୍ତାର କରାଯାଉଛି ସେ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଏଇ ହେଉଛି ଭାଗବତ ସବୁଠାରୁ ବଡ଼ କଷ୍ଟକର ପାଠ ସୃଷ୍ଟି ଗଣିତ ବୋଲି ଗଣିତ ରହିଛି, କାଳ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଏଇ ହେଉଛି ସବୁଠାରୁ କଷ୍ଟକର ପାଠ ସର୍ଗ ଏବଂ ବିସର୍ଗ। ବିସର୍ଗରେ ଅବଶ୍ୟ ମଧ୍ୟ ବଂଶ ବିସ୍ତାର କଥା ରହିଛି, ସେଇଟା ଲୀଳା ଭଳି ଲାଗିବ କଥା ଶୁଣିବା। ବ୍ରହ୍ମାଙ୍କର ଯେଉଁ ସୃଷ୍ଟି କରିବେ, ମନୁ ଆସିବେ, ବ୍ରହ୍ମା ସୃଷ୍ଟି କରିବେ, ମନୁ ଆସିବେ, ମନୁଙ୍କର ଯେଉଁ ପୁତ୍ର ସବୁ ରହିଛନ୍ତି ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ। ପ୍ରଥମ ମନୁ ହେଉଛନ୍ତି ସ୍ୱାଙ୍ଗୁ ମନୁ, ସ୍ୱାଙ୍ଗୁ ମନୁ ହେଉଛନ୍ତି, ତାଙ୍କର ପତ୍ନୀ ହେଉଛନ୍ତି ସତରୂପା, ଏମାନେ ଭଗବାନଙ୍କର ବିଭୂତ ବୋଲି କୁହାଯାଏ। ଭାଗବତ ଏକାଦଶ ସ୍କନ୍ଧ ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ଆସିବେ କିଏ ମନୁ, ସ୍ୱାଙ୍ଗୁ ମନୁ, ଇଏ ପ୍ରଥମ ମନୁ। ଏବେ ଏଇ ମନୁ ବିଷୟରେ କୁହାଯାଏ, ଏ ମନୁ ହେଉଛନ୍ତି ଏତେ ଭଗବାନଙ୍କର ଭକ୍ତ, ଉନ୍ନତ ଭକ୍ତ, ସବୁ ମନୁଙ୍କର ତାଙ୍କର ଆୟୁଷ ପରିମାଣ ହେଉଛି କେତେ, 71 ଦିବ୍ୟ ଯୁଗ। ସବୁ ମନୁଙ୍କର ଆୟୁଷ ପରିମାଣ ହେଉଛି, ଆମର ଯେମିତି ଆୟୁଷ ହେଉଛି 100 ବର୍ଷ, ବ୍ରହ୍ମାଙ୍କର ସେଇଭଳି ଭାବରେ ତାଙ୍କର ରହିଛି ଗୋଟିଏ ଦିନ ହେଉଛି 1000 ଦିବ୍ୟ ଯୁଗ। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି। ତେଣୁ ପ୍ରଥମ ମନୁ ହେଉଛନ୍ତି ସ୍ୱାଙ୍ଗୁ ମନୁ, ଏ ମନୁଙ୍କର ଆୟୁଷ ହେଉଛି 71 ଦିବ୍ୟ ଯୁଗ। 71 ଦିବ୍ୟ ଯୁଗ କହିଲେ କେତେ, ଗୋଟିଏ ଦିବ୍ୟ ଯୁଗ ହେଉଛି 43,20,000 ବର୍ଷ। ଏଇଟାକୁ ଆମେ ଜାଣିବା କଥା। ଆମେ ସବୁ ପ୍ରଚାର ସଂସ୍ଥାରେ ଅଛେ, ଆମେ ଯେଉଁ ପ୍ରଚାର କରିବା ତତ୍ତ୍ୱ ନ ଜାଣିଲେ କ'ଣ ପ୍ରଚାର କରିବା। ତେଣୁ ଆମେ 15 ବର୍ଷ ହେଲାଣି ଆମେ ଚାଲିଛୁ କଥା। ତେଣୁ ଇଏ ହେଉଛି ପ୍ରାଥମିକ ଫାଉଣ୍ଡେସନ, ଇଏ ହେଉଛି ଥିଓରି ଫର୍ମୁଲା। ପ୍ରଥମ ପ୍ରଚାରର ମୂଳ ମନ୍ତ୍ର ହେଉଛି ଇଏ, ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନ ଆସନ୍ତି। ତେଣୁ ପ୍ରତି ମନଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ। ତେଣୁ ସ୍ୱାମୀ ମନ ଏତେ ଉନ୍ନତ ଭକ୍ତ ଥିଲେ ଯିଏକି ତାଙ୍କର 71 ଦିବ୍ୟ ଯୁଗ ଭଗବାନ କଥାରେ ବିତେଇଦେଲେ, କଥାରେ ବିତେଇଦେଲେ। ଭାଗବତ ତୃତୀୟ ସ୍କନ୍ଧ 22 ସେପଟେ ଆସିବ, ସଏବ ସ୍ୱାନ୍ତରଂ ନିନ୍ୟେ ଯୁଗାନ ଏକ ସତୀତମ ବାସୁଦେବ ପ୍ରସଙ୍ଗେନ ପରିଭୂତ ଗତିତ୍ରୟ। ସେ ଯେଉଁ ମନୁ, ସ୍ୱାନ୍ଧୁ ମନୁ ଏତେ ଉନ୍ନତ ଭକ୍ତ ଥିଲେ, ମନୁଙ୍କର ମଧ୍ୟ ଏ ଯେଉଁ ଶାସନ କରୁଛନ୍ତି ନା, ମନୁ ଶାସନ କରିବେ। ଆମର ବର୍ତ୍ତମାନ ନୂଆ ଶାସନ ଆସିବେ, ଇଲେକ୍ସନ୍ ହେବ କେନ୍ଦ୍ରରେ ରାଜ୍ୟରେ ସବୁ ହେବ ଶାସନ। ସେଇଭଳି ଭାବରେ ଏସବୁ ଇଲେକ୍ସନ୍ ରହୁଛି, ଇଲେକ୍ସନ୍ ହେଉଛି କ'ଣ ନା, ଏଇଟା ହେଉଛି ଧର୍ମର ଗ୍ଲାନୀ। ଇଲେକ୍ସନ୍ ମାନେ ଏଇଟା ଧର୍ମର ଗ୍ଲାନୀ। ଶାସନ ଯିଏ ହେବ, ଶାସନ କେମିତି ହେବ, ଶାସନ ଅନୁମୋଦିତ ପଦ୍ଧତି କେଉଁଟା ନା ରାଜତନ୍ତ୍ର। ଭଗବତରେ ଭଗବାନ କହିଲେ ଯେ ମନୁଷ୍ୟାଣା ମନୁଷ୍ୟ ମୁଁ ହେଉଛି ନରାଣାମ ଯେ ନରାଧିପ, ମନୁଷ୍ୟମାନଙ୍କୁ ମୁଁ ହେଉଛି ରାଜା। ରାଜତନ୍ତ୍ର ହେଉଛି ଧର୍ମ ଅନୁମୋଦିତ ଶାସନ ପଦ୍ଧତି, କିନ୍ତୁ ଯେହେତୁ ଧର୍ମର ଗ୍ଲାନୀ ହେଇଯାଉଛି ତେଣୁ ରାଜତନ୍ତ୍ର ଲୋପ ପାଇକି ଗଣତନ୍ତ୍ର ହେଉଛି। ଗଣତନ୍ତ୍ରରେ ଲୋକମାନେ ଭୋଟ ଦେଉଛନ୍ତି, ତେଣୁ ଗଣତନ୍ତ୍ରରେ ଭାଗବତ ବର୍ଣ୍ଣନା କରାଯିବ ଦ୍ୱାଦଶ ସ୍କନ୍ଧରେ। ଆପଣ ଦ୍ୱାଦଶ ସ୍କନ୍ଧ ଆମେ କେବେ ଆମେ ଜୀବନରେ ପରିଶ୍ରମ କରିବା ନାହିଁ, ସଣ୍ଡେ ପ୍ରୋଗ୍ରାମରେ ଏକାଇକି ଆମେ ଚିନ୍ତା କରୁଥିଲୁ 125 ଇୟର୍ସ ଲାଗିବ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଯିବା ପାଇଁ। ଯାହା ହେଉ, ଏ ଯେଉଁ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେଉଁ କଳିଯୁଗର ଅବସ୍ଥା ଏଭଳି ଭାବରେ ଅସଂସ୍କୃତା ପ୍ରିୟାହୀନା ରଜସା ତମସା ହୃତା ପ୍ରଜାତି ପକେଇଛନ୍ତି ମେଧା ରାଜନ ରୂପେଣ। ଯେଉଁମାନେ ରାଜା ହେବେ ବା ଯେଉଁମାନେ ଶାସନ କରିବେ ତାଙ୍କର କୌଣସି ସଂସ୍କାର ନଥିବ, ଅସଂସ୍କୃତା ପ୍ରିୟାହୀନା, ଯେଉଁଭଳି ଭାବରେ କାର୍ଯ୍ୟ କରିବା କଥା ବୈଦିକ ରୀତି ଅନୁସାରେ ସେଭଳି କାର୍ଯ୍ୟ ସେମାନେ କରିପାରିବେ ନାହିଁ, ଅସଂସ୍କୃତା କ୍ରିୟାହୀନା। ରଜସା ତମସା ବୃଦ୍ଧା, ରଜଗୁଣ ଅବଶ୍ୟ ରଜଗୁଣ ଯେ ରାଜା ହେବେ ସେ ରଜଗୁଣ ଆଧିକ ତାଙ୍କର ରହିବ, କିନ୍ତୁ ଶାସନ ପଦ୍ଧତିରେ ଯଦିଓ ଯେଉଁମାନେ କ୍ଷତ୍ରିୟ ସେମାନଙ୍କ ରଜଗୁଣର ପ୍ରାଧାନ୍ୟ ରହିଛି, କିନ୍ତୁ ସେମାନେ ଯଦି ଶାସନ କରିବେ ସେମାନେ ତାଙ୍କ ମନ ଇଚ୍ଛା ଶାସନ କରିବେ ନାହିଁ। ବ୍ରାହ୍ମଣ ମାନେ ତାଙ୍କୁ ଗାଇଡ କରିବେ, ବ୍ରାହ୍ମଣ ମାନେ କହିବେ, ଶାସ୍ତ୍ର ପଦ୍ଧତି ସବୁ କହିବେ ବ୍ରାହ୍ମଣ ମାନେ। ଯେତେ ଆମେ ଦେଖିବା ଭଗବାନ ଦଶରଥ ମହାରାଜ ଭଗବାନ ରାମଚନ୍ଦ୍ର ଆସିଥିଲେ, ତାଙ୍କର ଗୁରୁ ଥିଲେ ବଶିଷ୍ଠ, ଶାସ୍ତ୍ର ଅନୁସାରେ ସେ ଦେଉଥିଲେ, ନିର୍ଦ୍ଦେଶ ଦେଉଥିଲେ ଏଇଭଳି ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଭଗବାନ କୃଷ୍ଣ ସେଭଳି ଭାବେ ତାଙ୍କର ଗୁରୁ ରହିଛନ୍ତି ସାଧିପନ୍ମନି, ତାକୁ ଶିକ୍ଷା ଦେଉଥିଲେ। ତେଣୁ ତାଙ୍କର ମଧ୍ୟ ଗର୍ଗାଚାର୍ଯ୍ୟ ତାଙ୍କର ଗୁରୁ ଏସବୁ ରହିଛନ୍ତି, ସେମାନେ ସବୁ କହିବେ କେଉଁଭଳି ଭାବରେ କାର୍ଯ୍ୟ ଶାସନ କରାଯିବ। ମନୁଷ୍ୟ ଶାସନ ଆମର ଯେଉଁ ବର୍ତ୍ତମାନ ବୈଜ୍ଞାନିକମାନେ ବା ଅର୍ଥନୈତିକମାନେ ଯେଉଁ ବିଭିନ୍ନ ପ୍ରକାର ସବୁ ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି, ସେଇଟା ପ୍ରକୃତରେ ଧର୍ମର ଗ୍ରାମୀ ଧର୍ମ, ଯେଉଁମାନେ ପ୍ରକୃତରେ ବ୍ରାହ୍ମଣ, ଯେଉଁମାନେ ବ୍ରାହ୍ମଣ କରି ଶାସ୍ତ୍ରନୀତି ଅନୁସାରେ ଯେଉଁମାନେ ଗାଇଡ଼ କରିବେ ବତେଇବେ, ସେମାନେ ହେଉଛନ୍ତି ପ୍ରକୃତରେ ସେ ଶାସନ କରୁଛନ୍ତି, ଠିକ୍ ଶାସନ ହେବ। ରାମ ରାଜ୍ୟ ବର୍ତ୍ତମାନ ପାଇଁ ମଧ୍ୟ ଲୋକମାନେ ବହୁତ ଦୁଃଖୁଛନ୍ତି, ରାମ ରାଜ୍ୟ କାହିଁକି ନା ସେମାନେ ରାମ ଭଗବାନ ରାମଚନ୍ଦ୍ର ସିଏ ମଧ୍ୟ ଯଦିଓ ଭଗବାନ, କିନ୍ତୁ ସିଏ ଯେଉଁ ଶାସନ କରୁଥିଲେ ଗୁରୁଙ୍କର ନିର୍ଦ୍ଦେଶରେ ଶାସନ କରୁଥିଲେ। ତେଣୁ ଯାହା ହଉ, କଳିକାଳର ଅବସ୍ଥା ଏହା ହବ, ରଜସ୍ୱା ତମସା ହୁତା ପ୍ରଜାସ୍ତେ ଭକ୍ତେଇଛନ୍ତି, ସେମାନେ ପ୍ରଜା ସହିତ ଶାସନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଜାମାନଙ୍କୁ ଭକ୍ତନ କରିବେ। ମ୍ଲେଚ୍ଛା ରାଜନ୍ୟ ରୁକ୍ଷ ହେଉଛି ମ୍ଲେଚ୍ଛ, ମ୍ଲେଚ୍ଛ କହିଲେ ଯେଉଁମାନେ ବେଦ କିଛି ମାନନ୍ତି ନାହିଁ, ସେମାନେ ହେଉଛନ୍ତି ମ୍ଲେଚ୍ଛ। ଯାହାକୁ କଳିଯୁଗର ଅବସ୍ଥା ମଧ୍ୟ ଦ୍ୱାଦଶ ସ୍କନ୍ଧରେ ଆସିବେ ସେ ଶୁଣିବେ। କିନ୍ତୁ ଇଏ ଯେଉଁ ରହିଥିଲେ ସ୍ୱାମୀ ମନୁ ଏଭଳି ଥିଲେ ଉନ୍ନତ ଭକ୍ତ, ତାଙ୍କର ଏକସ୍ତରୀ ଦ୍ୱିତୀୟ ଯୁଗ ଯାକ ସମୟ ଇଏ ଶାସନ କରୁଥିଲେ, କିନ୍ତୁ ଏକସ୍ତରୀ ଦ୍ୱିତୀୟ ଯୁଗ ଭଗବାନ କଥା ଶ୍ରବଣରେ ବିତେଇ ଦେଲେ। ବାସୁଦେବ ପ୍ରସଙ୍ଗେନ ହରିଭୂତ ବାତିତ୍ରୟ, ଭଗବାନ କଥା ଯଦି ଶୁଣିବେ କ'ଣ ହବ ତାର ଫଳ ନା, ପରିଭୂତ ବାତିତ୍ରୟ ତ୍ରିତାବ୍ଦ ରହିଛି, ଆଦି ଭୌତିକ ଆଦି ଦୈବିକ ଓ ଆଧ୍ୟାତ୍ମିକ ଏ ବିଷୟ କୁହାଯିବ, ଏଠି ଏହିସବୁ ସୃଷ୍ଟିରେ ବିଷୟ କୁହାଯିବ, ସେସବୁ କଥା ଆସିବ। ଏ ତ୍ରିତାବ୍ ସମୟରେ ତ୍ରିତାବ୍ରେ ଦଗ୍ଧୀଭୂତ ହେଉଛନ୍ତି, ଆଜି ଯେଉଁ ବର୍ତ୍ତମାନ ଯେଉଁ ଯାଇଥିଲେ ବହୁତ ଗରମ ହେଉଥିଲା, ବ୍ୟସ୍ତ ହେଇଯାଉଥିଲେ, ଇଏ ବୋଧେ ଆଦି ଦୈବିକ ଦୁଃଖ, ଖରାଦିନେ ବହୁତ ଗରମ ହେଉଛି, ସୂର୍ଯ୍ୟ ଯଦି ଆଉ ଟିକେ ଗରମ ଅଧିକା କରିଦେବେ ଲୋକ ମୃତ୍ୟୁବରଣ କରିବ। ଅଂଶୁଭାଗରେ 1996ରେ ବହୁତ ଲୋକ ମୃତ୍ୟୁବରଣ କରିଥିଲେ ଓଡ଼ିଶାରେ। ତେଣୁ ଏଇ ଯେଉଁ ରହିଛି, ଯେଉଁମାନେ ଭଗବାନ କଥାରେ ସମୟ ବିତେଇବେ ତାଙ୍କୁ ଏ ତ୍ରିତାବରୁ ସେମାନେ ମୁକ୍ତ ହେଇଯିବେ। ସେଥିପାଇଁ ଭାଗବତଙ୍କ ଆରମ୍ଭରେ ସୁତ ଗୋସ୍ୱାମୀ କହୁଛନ୍ତି, ବ୍ୟାସଦେବ ରଚନା କଲେ ଭାଗବତମ, ଏ ଭାଗବତ ଶାସ୍ତ୍ର ଏଭଳି, ଯେଉଁମାନେ ଯଶ୍ୟାମ ବୈ ସୁଏ ମାଣାୟା, ଏ ଭାଗବତମ କେବଳ ଶୁଣିବା ପାଇଁ ଯେଉଁମାନେ ଆରମ୍ଭ କରିଛନ୍ତି, ଯେଉଁମାନେ ପୂର୍ଣ୍ଣ ଭାବରେ ଶ୍ରବଣ କରିଛନ୍ତି ତାଙ୍କ କଥା ଛାଡ଼ନ୍ତୁ। ଯଶ୍ୟାମ ବୈ ସୁଏ ମାଣାୟା କୃଷ୍ଣେ ପରମ ପୁରୁଷେ, ଯେଉଁମାନେ ଭଗବାନ କଥା ଶୁଣିବେ ତାଙ୍କର କ'ଣ ଲାଭ ହେବ ନା, ଭଗବାନ ଯଦି ପରମ ପୁରୁଷ ସେ ହେଉଛି କୃଷ୍ଣ, ତାଙ୍କ ପ୍ରତି ଆମର ଭକ୍ତି ଉତ୍ପଦତେ ଆମର ଭକ୍ତି ଆସିବ, ଭକ୍ତି ଆସିଲେ ଭକ୍ତିର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ। କିନ୍ତୁ ମୁଖ୍ୟ ଫଳକୁ ପ୍ରାପ୍ତ ହେବେ ଗୌଣ ଫଳ ହିସାବରେ ଶୋକ ମୋହ ଭୟ ଚାଲିଯିବ, ତାପରେ ସେମାନେ ମୁକ୍ତ ହେଇଯିବେ, ତାପରେ ମିଳନ ବୋଲି ଭାଗବତ ଆରମ୍ଭରେ କୁହାଯାଇଛି। ଭାଗବତ ଅଧ୍ୟୟନ କରିବେ ଭାଗବତ ଏଭଳି, ସେମାନେ ତ୍ରିତାବରୁ ମୁକ୍ତ ହେଇଯିବେ, ସମସ୍ତେ ତ୍ରିତାବରେ ଦର୍ଜିତ ହେଉଛନ୍ତି। ତେଣୁ ଇଏ ଯେଉଁ ସାଗୁ ମନୁ ଆସିବେ ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ, ଆଉ ପରେ ସବୁ ଆସିବ ତାଙ୍କର ପ୍ରସିଦ୍ଧ ଜେନି କନ୍ୟା ଏବଂ ଦୁଇ ପୁତ୍ର, ଏଇ ତୃତୀୟ ସ୍କନ୍ଧ 25 ଅଧ୍ୟାୟରୁ ଆରମ୍ଭ ହେବ। ତାଙ୍କର ପ୍ରଥମ କନ୍ୟା ଯେଉଁ ଦେବଉତୀ ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ, ତାପରେ ଆକୃତି ଏବଂ ପ୍ରସୂତି, ଆକୃତି ମଧ୍ୟ ପ୍ରଜାପତି ଯଜ୍ଞଙ୍କୁ ବିବାହ କରିବେ, ଯଜ୍ଞ ତାଙ୍କ ପୁତ୍ର ହେବେ, ରୁଚି ପ୍ରଜାପତିଙ୍କୁ ବିବାହ କରିବେ, ଏସବୁ ଆସିବ ତାଙ୍କ କଥା, ଏବଂ ପ୍ରସୂତି ବିବାହ କରିବେ ଦକ୍ଷଙ୍କୁ, ତାଙ୍କର 16 କନ୍ୟା, 16 କନ୍ୟାରୁ କନିଷ୍ଠ କନ୍ୟା ହେଉଛନ୍ତି ସତୀଦେବୀ, ଯେମିତି ବିବାହ କରିବେ ଶିବଜୀକୁ, ଏ ବିଷୟ ସବୁ କଥା ବର୍ଣ୍ଣନା କରାଯିବ। ଏବଂ ତାଙ୍କର ଦୁଇ ପୁତ୍ର, କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାନପାତ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ, ତାଙ୍କ ବିଷୟରେ ଆସିବେ। ପ୍ରଥମେ ଉତ୍ତାନପାତ ରାଜା ହେବେ, କାହିଁକି ନା ପ୍ରିୟବ୍ରତ ଏତେ ସେ ଭକ୍ତି ମାର୍ଗରେ ଅଗ୍ରସର ହେଉଥିଲେ, ସେ ସଂସାର ଗ୍ରହଣ କରିବା ପାଇଁ ଚାହୁଁନଥିଲେ, ତେଣୁ ଉତ୍ତାନପାତ ପ୍ରଥମେ ରାଜା ହେଲେ। ତାଙ୍କର ପୁତ୍ର ଧ୍ରୁବଙ୍କ କଥା ଆସିବ ଚତୁର୍ଥ ସ୍କନ୍ଧରେ, ଏବଂ ଉତ୍ତାନପାତ ପରେ ପ୍ରିୟବ୍ରତଙ୍କୁ, ପ୍ରିୟବ୍ରତ ରାଜା ରାଜୀବ ହେଉନଥିବେ ରାଜା ହେବା ପାଇଁ, ଆମର ତ ବର୍ତ୍ତମାନ ଝଗଡ଼ା ଲାଗିଛି, ସେ ରାଜା ହେବ, କିଏ ଶାସନ କରିବେ। କିନ୍ତୁ ପ୍ରିୟବ୍ରତ ଯଦି ତାଙ୍କ ପିତା ସ୍ୱାମୀ ମନୁ କହିଲେ ତୁମେ ରାଜ୍ୟ ଗ୍ରହଣ କର, ସେ ମନା କରିଦେଲେ। ତେଣୁ ପଞ୍ଚମ ସ୍ଥାନରେ ବର୍ଣ୍ଣନା କରାଯିବ ଯେ ବ୍ରହ୍ମା ଆସି ତାଙ୍କୁ କହିବେ, ଶାସ୍ତ୍ର ନୀତି ଅନୁସାରେ କହିବେ ତାଙ୍କୁ ରାଜ୍ୟ ଶାସନ କରିବାକୁ ପଡ଼ିବ, ସଂସାର ଗ୍ରହଣ କରିବାକୁ ପଡ଼ିବ, କିଛି କଥା ପଞ୍ଚମତାରେ ବର୍ଣ୍ଣନା କରାଯିବ। ତେଣୁ ଯାହା ହଉ, ଏଇ ଯେଉଁ ଆରମ୍ଭରେ ଯେଉଁ ସୃଷ୍ଟି କଥା ଆରମ୍ଭ ହେଉଛି, କେମିତି ସୃଷ୍ଟି ହେଉଛି, ସେ ବିଷୟରେ ଏଇଠି ଷଷ୍ଠ ଅଧ୍ୟାୟରେ ବିରାଟ ପୁରୁଷ, ଏ ଭୌତିକ ଜଗତ ହେଉଛି ବିଶ୍ୱ ବିରାଟ ପୁରୁଷଙ୍କ ଅଙ୍ଗ, ବିଭିନ୍ନ ଅଙ୍ଗ। ପ୍ରଥମ ସ୍କନ୍ଦ ଆମର ଭଗବତ ଗୀତାରେ ମଧ୍ୟ ଏକାଦଶ ଅଧ୍ୟାୟରେ ବିଶ୍ୱରୂପକୁ ଦେଖେଇଥିଲେ ଭଗବାନ ଅର୍ଜୁନଙ୍କୁ। ଭଗବାନ ଯେତେବେଳେ ବାମନ ରୂପରେ ଆସିଥିଲେ, ସେ ନିଜ ବିଶ୍ୱରୂପକୁ ଦେଖେଇଥିଲେ ବଳି ମହାରାଜଙ୍କ କଥା। ଅଷ୍ଟମ ସ୍କନ୍ଦ ପନ୍ଦର ଅଧ୍ୟାୟରେ ଆସିଲେ ତାଙ୍କ କଥା, ପନ୍ଦରରୁ ତେଇଶ ଏ ଆଠଟି ନଅଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ବାମନ ଦେବ ଛୋଟ ରୂପରେ ଆସିଥିଲେ, ଛୋଟ ବାମନ ରୂପରେ ଆସିଥିଲେ, ଏବଂ ବଳିଙ୍କୁ ଯେତେବେଳେ ମାଗିଲେ, ଭିକ୍ଷା ମାଗିଲେ, କହିଲେ ମୋର ବେଶୀ କିଛି ଦରକାର ନାହିଁ, ମାନେ ମାତ୍ର ତିନି ପାଗ ଭୂମି ଦରକାର। ଛୋଟ ନିଜେ ପାଦକୁ ଦେଖିଦେଲେ, ସମିତାନି ପଦା ମମ, ମୋର ଏହି ପଦ ରହିଛି, ଦେଖେଇଲେ ଛୋଟ ଛୋଟ ପଦ, କହିଲେ ଏହି ପଦରେ ମୁଁ ତିନି ପାଗ ଭୂମି ନେବି। ତେଣୁ ବଳି ଯେତେବେଳେ ଶୁଣିଲେ କଥା, ବହୁତ ହସିଲେ, କହିଲେ ଆପଣ ଏତେ ବହୁତ ବିଦ୍ୱାନ ଭଳି କହୁଛନ୍ତି, କିନ୍ତୁ ପ୍ରକୃତିରେ ଆପଣ ଛୋଟ ପିଲା, ଆପଣ ବାଳକ, ତିନି ପାଗ ଭୂମି ନେଇ କ'ଣ କରିବେ। ଭଗବାନ କହିଲେ, ଯିଏ ତିନି ପାଦ ଭୂମିରେ ସନ୍ତୁଷ୍ଟ ନ ହୋଇପାରିବ, ନବବର୍ଷ ସମେତେଣ ପରିଭୂତ ଗତିକ୍ରୟ, ନାଇଁ ନାଇଁ ନବବର୍ଷ ସମେତ କ'ଣ ଶତଦୀପ ପରିଚୟା, ଯିଏ ତାଙ୍କର ଯେତିକି ମିନିମମ୍ ଆବଶ୍ୟକ ସେଥିରେ ଯଦି ଜଣେ ସନ୍ତୁଷ୍ଟ ନହେଲେ, ତାଙ୍କୁ ସମଗ୍ର ଶତଦୀପ ନବବର୍ଷ ପ୍ରଦାନ କଲେ ମଧ୍ୟ ସେ ସନ୍ତୁଷ୍ଟ ହେବେ ନାହିଁ। ଯେତେବେଳେ ବଳି ମହାରାଜ କହିଲେ ଠିକ୍ ଅଛି, ନବ ଯଦି ନିଅ ତାହେଲେ ତିନି ପାଦ ଭୂମି, ସେତେବେଳେ ଆସିଲେ ତାଙ୍କ ଗୁରୁ ଆସିଲେ ଶୁକ୍ରାଚାର୍ଯ୍ୟ, କହିଲେ ଦେଖ ବଳିକୁ ବଳି ନ ଡାକି ତାଙ୍କୁ ପିତାଙ୍କ ନାମ ଅନୁସାରେ ଡାକୁଛନ୍ତି, ଦେଖ କ'ଣ ତାଙ୍କ ପିତାଙ୍କ ନାଁ, ବିରୋଚନ, ବୈରୋଚନ, ବିରୋଚନ ପୁତ୍ର, ବିରୋଚନ ପାଇବାର ଉଦ୍ଦେଶ୍ୟ ହେଉଛି ତୁମର ପିତା ଦେବତାମାନଙ୍କର ଚକ୍ରାନ୍ତରେ ପଡ଼ି ନିଜ ଜୀବନକୁ ପ୍ରାଣ ଆହୁତି ଦେଇଦେଇଥିଲେ, ବର୍ତ୍ତମାନ ତୁମର ମଧ୍ୟ ସେଇ ଅବସ୍ଥା ହେବ, ତାଙ୍କୁ ମନା କରିବେ, ଏକଥା ସବୁ ଆସିବା ପରେ ବି ଯାହା ବର୍ତ୍ତମାନ ଏଇ ଯେଉଁ ବିଶ୍ୱ ସୃଷ୍ଟି କଥା ଆରମ୍ଭ ହେଉଛି, ଭଗବାନ ସେ ବିରାଟ ରୂପ, ସେ ବିରାଟ ରୂପ ଭଗବାନ, ଏସବୁ ବହୁତ ଲୋକ ଯାହା ସବୁ ଦେଖୁଛେ ଭଗବାନଙ୍କର ବିରାଟ ରୂପ। ଭାଗବତର ଆରମ୍ଭରେ ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ କହୁଛନ୍ତି କଥା କହି ଭଗବାନଙ୍କ ବିଷୟରେ, ପ୍ରଥମେ ବିରାଟ ରୂପ ବିଷୟରେ କହିବେ, କାରଣ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଭଗବାନଙ୍କର ଗୋଟେ ଆମ ଭଳି ଶରୀର ରହିଛି କହିଲେ ସେମାନେ ବୁଝିପାରିବେ ନାହିଁ। ତେଣୁ ଯେଉଁମାନେ ବହୁତ ସ୍ଥୂଳ ଧାରଣର ଅଛନ୍ତି, ତାଙ୍କ ପାଇଁ ଭଗବାନଙ୍କ ଏହି ବିରାଟ ରୂପ ରହିଛି, ବିରାଟ ରୂପ। ଭୌତିକ ଜଗତ ଆମେ ଯାହା ଦେଖୁଛେ, ବ୍ରହ୍ମା ଏ ଭୌତିକ ଜଗତକୁ ଭାଗ ଭାଗ କରିଛନ୍ତି, ଆଉ ପରେ ଆସିଛି କଥା, ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି, ଚଉଦଟି ଭାଗ ବିଭକ୍ତ କରିଛନ୍ତି ଏହି ଭୌତିକ ଜଗତକୁ। ଏ ଭୌତିକ ଜଗତ କହିଲେ ଭଗବାନଙ୍କର ଗର୍ଭୋଦୟ ବିଷ୍ଣୁଙ୍କର ନାଭି, ନାଭିରୁ ଗୋଟେ ପଦ୍ମ ବାହାରିଛି, ଏତେ ବିରାଟ ଗୋଟେ ପଦ୍ମ, ତାକୁ ସେ ଚଉଦ ଭାଗ ବିଭକ୍ତ କରିଥିଲେ। ପ୍ରଥମତଃ ତିନି ଭାଗରେ ବିଭକ୍ତ କଲେ, ତ୍ରିସର୍ଗ ବୋଲି କୁହାଯାଏ, ତ୍ରିସର୍ଗ ମୂଷା, ତ୍ରିସର୍ଗ କିମ୍ବା ତ୍ରିଲୋକ, ଭୂଲୋକ, ଉପର ଲୋକ ହେଉଛି ସ୍ୱର୍ଗଲୋକ, ତଳ ଲୋକ ହେଉଛି ପାତାଳ ଲୋକ, ପୁଣି ତାକୁ ଚଉଦ ଭାଗରେ ବିଭକ୍ତ କରିଛନ୍ତି। ତେଣୁ ବ୍ରହ୍ମା ଏସବୁ ସୃଷ୍ଟିର ବିସ୍ତାର କରିବେ, ଏ ବିଶେଷ ଭାବରେ ତୃତୀୟ ସ୍ଥାନ ସେଠି ବର୍ଣ୍ଣନା କରାଯିବ। ତେଣୁ ଯାହା ଦେଖୁଛେ ତଳ ସବୁଠାରୁ ତଳ ନିମ୍ନ ରହୁଛି ପାତାଳ ଲୋକ, ଏହି ଭଗବାନଙ୍କ ପାଦ ପଦ୍ମ। ଏଇଭଳି ଭାବରେ ଏଇ ଯେଉଁ ଚଉଦ ଭୁବନ ରହିଛି, ପାତାଳ ଲୋକରୁ ଆରମ୍ଭ କରି ସବୁଠାରୁ ଶ୍ରେଷ୍ଠ ଲୋକ ହେଉଛି ବ୍ରହ୍ମା ଯେଉଁଠୁ ରହିଛନ୍ତି, ସେଟା ହେଉଛି ସତ୍ୟଲୋକ। ସେ ସତ୍ୟଲୋକ ମଧ୍ୟ ଏଇ ଭଗବାନଙ୍କ ବିରାଟ ରୂପର ଗୋଟେ ଅଂଶ, ସତ୍ୟଲୋକ ଭଗବାନ ମସ୍ତକ ବୋଲି କୁହାଯାଉଛି। ତେଣୁ ଏଇ ସବୁ ବିରାଟ ଭୌତିକ ଜଗତ ରହିଛି, ଭଗବାନ ବିଶ୍ୱରୂପ ବିରାଟ ରୂପକର ଏସବୁ ଶରୀର। ତେଣୁ ଭଗବତ ଗୀତାରେ ଯେତେବେଳେ ଅର୍ଜୁନ ପଚାରିଲେ, ପ୍ରଭୁ ମୁଁ ଆପଣଙ୍କୁ କେମିତି ସ୍ମରଣ କରିବି, କେସୁ କେସୁ ତ ଭାବିଛୁ ଚିନ୍ତୁଛି ଭଗବାନ ମୟା, କେମିତି ମୁଁ ଆପଣଙ୍କୁ ସବୁବେଳେ ଚିନ୍ତା କରିବି। ତେଣୁ ଆମେ ଯାହା ଦେଖୁଛେ ସବୁ ଭଗବାନଙ୍କର ଅଂଶ, ଏଇଭଳି ଭାବେ ଜଣେ ଭଗବତ ଚେତନଶୀଳ ହୋଇପାରିବ, ଯାହା ଦେଖିବ ସେ ସବୁକିଛି ଭଗବାନଙ୍କ ଶକ୍ତି ବା ଭଗବାନଙ୍କର ଅଂଶ। କାବର ଜମନ ଦେଖେ ନା ଦେଖେ ତା ମୂର୍ତ୍ତି ସର୍ବତ୍ର ହୁଏ ନିଜ ଇଷ୍ଟଦେବ ସ୍ମୃତି। ଭୌତିକ ଜଗତରେ ଦୁଇ ପ୍ରକାର ଜୀବ ରହିଛନ୍ତି, ଗୋଟେ ସ୍ଥାବର ଆଉ ଗୋଟେ ହେଉଛି ଜଙ୍ଗମ। ଆମେ ସବୁ ସ୍ଥାବର ନା ଜଙ୍ଗମ? ସ୍ଥାବର କହିଲେ ଏଇ ଯେଉଁ ଗଛଲତା ଇତ୍ୟାଦି ସବୁ ଗୋଟିଏ ସ୍ଥାନରେ ରହନ୍ତି। 20 ଲକ୍ଷ ପ୍ରକାର ସ୍ଥାବର ଜୀବ ଅଛନ୍ତି। ସ୍ଥାବର କ'ଣ ଜଳ ଜୀବ ହେଉଛି 9 ଲକ୍ଷ ପ୍ରକାର, ଜଳଦା 9 ଲକ୍ଷ ଆଣି
20 ଲକ୍ଷ
ତା ଠିକ ଅଛି। 20 ଲକ୍ଷ ହେଉଛନ୍ତି ସ୍ଥାବର। ମନୁଷ୍ୟମାନେ ମାତ୍ର 4 ଲକ୍ଷ ପ୍ରକାର ଯିବ, କିନ୍ତୁ ମନୁଷ୍ୟ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଉନ୍ନତ। ଏହି ସୃଷ୍ଟିର କଥା ଆସିବ, ମନୁଷ୍ୟମାନଙ୍କ କଥା ଆସିବ, ନବମ ସୃଷ୍ଟି ହେଉଛି ନବମ ମନୁଷ୍ୟମାନଙ୍କ କଥା ଆସିବ। ବ୍ରହ୍ମା ସବୁ ସୃଷ୍ଟି କରିଛନ୍ତି। ତେଣୁ ଏଠି ଯେଉଁ କୁହାଗଲା ଯେ ଅଥ ତସ୍ୟ ଅବିତପ୍ତସ୍ୟ, ଆ ପୂର୍ବ ଶ୍ଳୋକଙ୍କ ସହିତ ଏଇଟା ଅନ୍ୟ କରାଯାଉଛି। ଅଥ ତେଣୁ ଅବିତପ୍ତ କୁହାଗଲା, ଯେଉଁ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଇଛି। ତେଣୁ ଏହିଭଳି ଭାବରେ ଯେଉଁ ସୃଷ୍ଟି ହେଉଛି, ଆ ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଛି ପଞ୍ଚମ ଅଧ୍ୟାୟରେ ସବୁ ଦେବତାମାନେ ସୃଷ୍ଟି ହେଇଛି। ସୃଷ୍ଟି ବିଷୟରେ ଆମେ ସଂକ୍ଷେପରେ ଖାଲି କହିବା ଥିଲି ଯେ ଯେଉଁ ରହିଛି ଭୌତିକ ଜଗତ ସୃଷ୍ଟି ହେଇଛି, ପଞ୍ଚମ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ପ୍ରକୃତି ଯେଉଁ ପ୍ରଥମ ଭଗବାନ ଯେତେବେଳେ ଏ ଭୂତ ପ୍ରକୃତିକୁ ଈକ୍ଷଣ କରନ୍ତି, ସେତେବେଳେ ଭୂତ ପ୍ରକୃତି ସୃଷ୍ଟି ଆରମ୍ଭ ହୁଏ। ଭୂତ ପ୍ରକୃତି ଯେଉଁ ରହିଛି ଭୌତିକ ଜଗତ କହିଲେ ଏ ସୃଷ୍ଟି ହେବ, କିଛି କାଳ ରହିବ ଏବଂ ଅନ୍ତିମ ଧ୍ୱଂସ ହୋଇଯିବ। ଇଏ ହେଉଛି ଭୌତିକ ସୃଷ୍ଟି ବା ଭୌତିକ ପ୍ରକୃତି, ଭୂତ ପ୍ରକୃତି। କିନ୍ତୁ ଚିତ୍ ଜଗତରେ ଯେଉଁ ସବୁ ରହିଛି ସେସବୁ ତା'ର ସୃଷ୍ଟି ନାହିଁ କି ଧ୍ୱଂସ ନାହିଁ, ସେ ସବୁବେଳେ ପାଇଁ ରହିଛି ସେଇଟା। ତେଣୁ ଏଇ ସମଗ୍ର ଯେଉଁ ସୃଷ୍ଟି ରହିଛି, ସମଗ୍ର ଯେଉଁ ଭଗବାନଙ୍କର ସୃଷ୍ଟି ରହିଛି, ତା'ର 1/4 ଓନ୍ଲି 1/4 ହେଉଛି ଏ ଭୌତିକ ଜଗତ। ଏ ଭୌତିକ ଜଗତ କହିଲେ ଖାଲି ଏଇ ଭୌତିକ ଜଗତ ତା ନୁହଁ, ଏ ଚତୁର୍ମୁଖ ବ୍ରହ୍ମାଙ୍କର ଯେଉଁ ଜଗତ ରହିଛି 14 ବ୍ରହ୍ମାଣ୍ଡ, ଏତିକି ଖାଲି ଭୌତିକ ଜଗତ ତା ନୁହଁ। ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଏ ସବୁ ସମଗ୍ର ସୃଷ୍ଟିର 1/4 ଚାରି ଭାଗରୁ ଭାଗେ। ଭଗବତ ଗୀତା 1 ଅଧ୍ୟାୟରେ ଭଗବାନ ଏଟା କହିଲେ, ଅଥବା ବୌନେତେନ କିଂ ଜ୍ଞାନତେନ ତବାର୍ଜୁନ ବିଶ୍ୱବ୍ୟାମ ଇଦମ୍ କୃଷ୍ଣ ଏକାଂଶେନ ଚିତ ଜଗତ। ଏଇସବୁ ଯେତେ ଭୌତିକ ଜଗତ ରହିଛି, ଏ ଭଗବାନଙ୍କର ଯେଉଁ ସମଗ୍ର ସୃଷ୍ଟି ରହିଛି ତା'ର ଚାରି ଭାଗରୁ ଭାଗେ 25% ଅନ୍ଲି 75% ହେଉଛି ଚିତ୍ ଜଗତ। ଯେମିତି ଆମର ଭୁବନେଶ୍ୱରରେ କେତେ ଜୀବ ରହିଛନ୍ତି, 4 କୋଟି ନା କେତେ ଓଡ଼ିଶାରେ 4 କୋଟି ଯେଉଁ ଜୀବ ଅଛନ୍ତି, ମନୁଷ୍ୟମାନେ ଅଛନ୍ତି, ଭୁବନେଶ୍ୱରରେ କେତେ କୋଟି ଥିବେ? 20 ଲକ୍ଷରୁ ଆମର ଭୁବନେଶ୍ୱର ଜେଲରେ କେତେ ଲୋକ ଅଛନ୍ତି? ଝାରପଡ଼ା ଜେଲରେ ଖୁବ କମ୍। ସେଇଭଳି ଭାବରେ ସମଗ୍ର ଯେଉଁ ସୃଷ୍ଟିର ଯେଉଁ ମୁକ୍ତ ଜୀବ ସବୁ ରହିଛନ୍ତି ତାଙ୍କ ତୁଳନାରେ ଏ ବଦ୍ଧ ଜୀବଙ୍କ ସଂଖ୍ୟା ଖୁବ କମ୍। ତେଣୁ ଯେଉଁ ଚିତ୍ ଜଗତରେ ଯେଉଁମାନେ ରହିଲେ ସେମାନେ ସବୁ ମୁକ୍ତ ଜୀବ, ସେମାନେ ବଦ୍ଧ ନୁହନ୍ତି। ହେଲା ସର୍ବାଣୀ ଭୂତାଣି କୁଟସ୍ଥ ଅକ୍ଷର ଉଚ୍ଚତେ, ଯେଉଁ ରହିଛନ୍ତି 15 ଅଧ୍ୟାୟ ଭଗବତ ଗୀତା 16 ଶ୍ଳୋକରେ କଥା କୁହାଯାଇଛି। 2 ପ୍ରକାର ବ୍ୟକ୍ତି ରହିଛନ୍ତି, ଏ ବେଦର ସାର, ବେଦର ସାର 3 ଶ୍ଳୋକରେ ଭଗବାନ କହିଛନ୍ତି ଭଗବତ ଗୀତାରେ ଅର୍ଜୁନଙ୍କୁ, 15 ଅଧ୍ୟାୟ 16, 17 ଏବଂ 18 3 ଶ୍ଳୋକ। ତେଣୁ ଏଥିରେ ଯେଉଁ କୁହାଗଲା 16 ଅଧ୍ୟାୟରେ ଭଗବାନ କହିଲେ ଯେ ଦ୍ୱାବିମ ପୁରୁଷ ଲୋକେ, 2 ପ୍ରକାର ବ୍ୟକ୍ତି ଅଛନ୍ତି, ଦ୍ୱାବିମ ପୁରୁଷ ଲୋକେ କ୍ଷେରସା କ୍ଷେର ଦେବତ, ଜଣେ ହେଉଛନ୍ତି କ୍ଷେର ବା ପତିତ ସେମାନେ, ଏବଂ ଆଉ ଜଣେ ହେଉଛନ୍ତି ଅକ୍ଷର, ସେମାନେ ମୁକ୍ତ ଜୀବ। ତ ସେମାନେ ହେଉଛନ୍ତି 75% ରହିଛନ୍ତି କୌଚି ଜଗତରେ ଯେଉଁମାନେ ରହିଛନ୍ତି। ଆମେ ଆମ ପତିତ ପତନ ହେଇଯାଇଛି, ଆମର 25% ଆମେ ସବୁ ପତନ ହେଇଯାଇଛି। କ୍ଷେର ସର୍ବାଣୀ ଭୂତାଣି, ଯେତେ ଆମେ ଜୀବ ଅଛେ ଆମେ ସବୁ କ୍ଷେର ଜୀବ, ଆମେ ସବୁ ପତନ ହେଇଯାଇଛି, ପତିତ ଜୀବ ଆମେ। ତେଣୁ ପତିତ ଜୀବକୁ ଉଦ୍ଧାର ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। ଏବଂ ବିଶେଷ ଭାବରେ ଆମର ଯେଉଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ମହାମାନ ସଂଘ କେନ୍ଦ୍ର ରହିଛି, ଏ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଇଭଳି ଭାବରେ ପତିତ ଜୀବମାନଙ୍କୁ ଉଦ୍ଧାର କରିବା। ଯଦି ଏଇଭଳି ଭାବେ ପ୍ରଚାର ନ ହୋଇଥାନ୍ତା ଆମ ଭଳି ପତିତ ଜୀବ ଆମେ ଏଠିକୁ ଆସିପାରିନଥାନ୍ତେ। ଏ ଭୌତିକ ଜଗତରେ ଅନେକ ପତିତ ଜୀବ ରହିଛନ୍ତି, ଏଇ ପତିଦେବଙ୍କୁ ଉଦ୍ଧାର କରିବା ପାଇଁ ଆମର ଏଇ ପ୍ରଚାର କାର୍ଯ୍ୟକ୍ରମ ରହୁଛି। ଯେତେବେଳେ ଜଣେ ପତିଦେବ ଦୁଃଖ କଷ୍ଟରେ ଏହି ରୂପେ ବ୍ରହ୍ମାଣ୍ଡ ଭୂମିତି କୋଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ ଏ ପ୍ରଚାର ମାଧ୍ୟମରେ ସେମାନେ ଆସନ୍ତି। ଏଇ ଚିନ୍ତାଭାବରୁ ମୁକ୍ତ ହେବା ପାଇଁ ସେମାନେ ଏଇଠିକି ଆସନ୍ତି। ଇସ୍କନ ମରୁଭୂମିରେ ମରୁଜ୍ଞାନ ଭଳି ଏ ବୌଦ୍ଧିକ ଜଗତରେ ଚିନ୍ତାଭାବରେ ସେମାନେ ଦ୍ରବୀଭୂତ ହେଉଛନ୍ତି। ଏ ବୌଦ୍ଧିକ ଜଗତ ରୂପକ ମରୁଭୂମିରେ ଯେଉଁ ରଖିଲେ ଲେଖିଲେ ବିଦ୍ୟାପତି ଲେଖିଲେ ଯେଉଁ ଲେଖିଲେ କ'ଣ ସେ ବାରିବିନ୍ଦୁ ସମ ତତଲା ସେକଦେ ବାରିବିନ୍ଦୁ ସମ ସୁତରେ ବିଦ୍ୟାପତି ରଚନା କଲେ ଏଇଟାକୁ ତତଲା ସେକଦରେ ସେମାନେ କଷ୍ଟ ପାଉଛନ୍ତି। କିନ୍ତୁ ତା ଦେହରୁ ଯେଉଁମାନେ ଭାଗ୍ୟବାନ ସେମାନେ ଏଇ ଇସ୍କନ ଅନ୍ତରାଷ୍ଟ୍ରୀୟ କୃଷ୍ଣଭାବନ ସଂଘର ପ୍ରଚାର ମାଧ୍ୟମରେ ସେମାନେ ଏଠିକି ଆକର୍ଷିତ ହେଇକି ଆସୁଛନ୍ତି। ଏଇଠି ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆନନ୍ଦ ପ୍ରାପ୍ତ ହେଇ ସେମାନେ ଭଗବାନଙ୍କର ନାମ କୀର୍ତ୍ତନ କରି ବହୁତ ଆନନ୍ଦରେ ସେମାନେ ଜୀବନଯାପନ କରୁଛନ୍ତି। ହରେ କୃଷ୍ଣ ହରେ
କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ।
ତେଣୁ ଏ ଯେଉଁ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି ସେମାନେ ନିଜେ ଆନନ୍ଦିତ ହେଇକି ରହିବା ପାଇଁ ଚାହୁଁନାହାନ୍ତି। ସେମାନେ ମଧ୍ୟ ଚାହୁଁଛନ୍ତି କେମିତି ସାରା ବିଶ୍ୱ ଏଇଭଳି ଭାବରେ ଆନନ୍ଦିତ ହୁଅନ୍ତୁ। ପ୍ରହ୍ଲାଦ ମହାରାଜ ଏଇ ଆମର ଭକ୍ତ ସମାଜର ସେ ଜଣେ ଶ୍ରେଷ୍ଠ ଭକ୍ତ। ସେ ଭାଗବତ ପଞ୍ଚମ ସ୍କନ୍ଧରେ ନୃସିଂହଦେବଙ୍କୁ ପ୍ରାର୍ଥନା କରିଛନ୍ତି ଏ ଭକ୍ତମାନଙ୍କର ମନୋଭାବ ହେଉଛି ଏଇଭଳି ଭାବରେ ଭୌତିକ ଜଗତ ଏସବୁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ରହିଛି। ଭଗବାନ ସୃଷ୍ଟି କରିଛନ୍ତି ଭୌତିକ ଜଗତକୁ ଦୁଃଖ ଦେବା ପାଇଁ ଦୁଃଖାଳୟ ଶାଶ୍ୱତମ ଦେଖି ବର୍ଣ୍ଣନା କରାଯିବ ତିନି ପ୍ରକାର ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରାଯିବ। ସମସ୍ତ ଅବିଦ୍ୟା ଭିତରେ ରହିଛନ୍ତି ସେମାନେ ପ୍ରାପ୍ତି ଜାଣିପାରୁନାହାନ୍ତି ସେମାନେ କିଏ। ତେଣୁ ପ୍ରହ୍ଲାଦ ମହାରାଜ ଭଗବାନ ସ୍ତୁତି କରୁଛନ୍ତି ନାରଦ ନୃସିଂହଦେବଙ୍କୁ କୃଷ୍ଣଦେବଙ୍କ ଆବିର୍ଭାବ ଆସିବ ତା ଭିତରେ। ତେଣୁ ସେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ପ୍ରସିଦ୍ଧ ଶ୍ଳୋକ କ'ଣ ସ୍ୱସ୍ଥ ବିଶ୍ୱାସ ଖଳ ପ୍ରସିଦ୍ଧତା ସମସ୍ତ ବିଶ୍ୱବାସୀମାନେ ସମସ୍ତେ ଆନନ୍ଦିତ ହୁଅନ୍ତୁ। ଏ ଭକ୍ତଙ୍କର ତାଙ୍କର ମନୋଭାବ ହେଉଛି ଏଇଭଳି ଭାବରେ ସମସ୍ତ ବିଶ୍ୱ କେମିତି ଆନନ୍ଦିତ ହେବ କାରଣ ବୌଦ୍ଧ ଜଗତରେ ସମସ୍ତେ ଦୁଃଖ କଷ୍ଟ ପ୍ରାପ୍ତ ହେଉଛନ୍ତି। ତେଣୁ ଆମେ ଯେଉଁ ଉଦ୍ଧାର ପାଇଗଲେ ଆମେ ଆସିଲେ ଏଠିକି ଆମେ ଏଠି ଏଇ ପ୍ରୋସେସ୍ରେ ରହିଛେ ଉଦ୍ଧାର ହେବା ପ୍ରୋସେସ୍ରେ ରହିଛେ। ଆମେ ଭବରୋଗର ମୁକ୍ତ ହେବା ପାଇଁ ଔଷଧ ସେବନ କରୁଛେ କଥାମୃତମ ତତ୍ତ୍ୱ ଜୀବନ ଭଗବାନଙ୍କର କଥା ହେଉଛି ଆମକୁ ଔଷଧ ବଳି ଭବ ସଦା ସତ୍ୱ ମନ ବିରାମାତ୍ ଭଗବାନ କଥା ହେଉଛି ଔଷଧ ଯାହାକୁ ଶୁଣିଲେ ଆମେ ଭବରୋଗରୁ ମୁକ୍ତ ହେବା। ତେଣୁ ଯେଉଁମାନେ ଭକ୍ତ ସେମାନେ ଚାହାନ୍ତି କେମିତି ସମସ୍ତ ଜୀବ ଉଦ୍ଧାର ହୁଅନ୍ତୁ। ବାସୁଦେବ ଦତ୍ତ ଜଣେ ଥିଲେ ମହାପ୍ରଭୁ କହିଲେ ସେ କଥା ପ୍ରଭୁ ସବୁ ବିଶ୍ୱବାସୀମାନେ ଉଦ୍ଧାର ପାଇଯାଆନ୍ତୁ। ତାଙ୍କର ଯେଉଁ ପାପ ରହିଛି ପାପକର୍ମ ପ୍ରତିକ୍ରିୟାରୁ ସେମାନେ ବିଭିନ୍ନ ପ୍ରକାର ନର୍କ ଭୋଗ କରିଥାନ୍ତେ ମୁଁ ସେଇଟା ଭୋଗ କରିବି ତାକୁ ଆପଣ ଉଦ୍ଧାର କରନ୍ତୁ। ତେଣୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଥିଲେ ଭକ୍ତଙ୍କ ପ୍ରାର୍ଥନାରେ ସମଗ୍ର ବିଶ୍ୱର ବାସୀମାନେ ଉଦ୍ଧାର ପାଇଯାଇଛନ୍ତି ଏ ମହାପ୍ରଭୁଙ୍କ କରୁଣା ଅବତାର ସାର ସେ ଯେତେ ଅବତାର ଅଛନ୍ତି ସବୁଠାରୁ ଶ୍ରେଷ୍ଠ ଅବତାର ଅଛନ୍ତି ମହାପ୍ରଭୁ ସମଗ୍ର ବିଶ୍ୱବାସୀ ଉଦ୍ଧାର ପାଇଯାଇଛନ୍ତି। ତେଣୁ ଆମେ ଯେଉଁ ସବୁ ଆସିଲେ ଆମେ ଅନ୍ୟ ଜଗତରେ ଥିଲେ ଆମେ ସବୁ ଏ ଜଗତକୁ ପୁଣି ଆସିଲେ ଯାହା ହଉ ଏଇ ଯେଉଁ ସୃଷ୍ଟି କଥା ରହିଛି ତେଣୁ ଆମେ ସମୟ ହେଇଗଲାଣି ତେଣୁ ଆମେ ଖାଲି ଏତିକି କହିବା ସାଢ଼େ ବାର ଗୋଟେ ଭିତରେ ଥିଲା ଗୋଟେ କହିଥିଲେ ଆଉ ସାଢ଼େ
କଥା ଅଛି
ଯାହା ହଉ ମୁଁ ସାରିଦେବି। ତେଣୁ ଏଇ ଯେଉଁ ପଞ୍ଚମଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି ପ୍ରଥମେ ଏଇ ଯେଉଁ ଭୂତ ପ୍ରକୃତି ଏଇ ଯେଉଁ ଗୋଟିଏ କୋଣରେ ଗୋଟେ ଅନ୍ଧକାର ଭଳି ରହିଛି ଚିର ଜଗତ ହେଉଛି ଆଲୋକିତମୟ ନ ତତ୍ ଭାଷ ଯଦି ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦ୍ଗତ ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ ଚିର ଜଗତରେ କୌଣସି ସୂର୍ଯ୍ୟଚନ୍ଦ୍ରର ଆବଶ୍ୟକତା ନାହିଁ କାରଣ ସେଇଟା ହେଉଛି ସ୍ୱୟଂ ଉଦ୍ଭାସିତ ସ୍ଥାନ। ତେଣୁ ସେ ଯେଉଁ ଭୌତିକ ଜଗତରେ ସେଥିପାଇଁ ଅନ୍ଧକାରମୟ ଜଗତ ସେଥିପାଇଁ ସୂର୍ଯ୍ୟଚନ୍ଦ୍ରର ଆବଶ୍ୟକତା ରହିଛି। ତେଣୁ ଏଇ ଯେଉଁ ରହିଛି ଅନ୍ଧକାରମୟ ସ୍ଥାନଟି ରହିଛି ସେଇଟାକୁ ଭୂତ ପ୍ରକୃତି ବୋଲି କୁହାଯାଏ ମହତତ୍ତ୍ଵ। ଏହି ମହତତ୍ତ୍ଵ ହେଉଛି ଭୂତ ପ୍ରକୃତି
ଏଇ ଭଗବାନ ଯେତେବେଳେ ନିରୀକ୍ଷଣ କରନ୍ତି କିଏ ଯେଉଁ କାରଣ ଦର୍ଶାଇ ବିଷ୍ଣୁ କାରଣ ସାଗର ରହିଛନ୍ତି, କାରଣ ସେ ହେଉଛି କଜ ବା କାରଣ କଜା ବସନ୍ତି ଗୋପାଳ ମହାରାଜ କହିଛନ୍ତି, ଏ ସବୁକିଛିର କାରଣ ରହିଛି, କାର୍ଯ୍ୟ ଏବଂ କାରଣ ଆମେ ଦେଖିବା ଦୁଇଟି ବସ୍ତୁ ରହିଛି କାର୍ଯ୍ୟ ଏବଂ କାରଣ, ତେଣୁ କାରଣ ସାଗରରେ ଯେଉଁ ଭଗବାନ ରହିଲେ ବିଷ୍ଣୁ ସେ ଯେଉଁ ଦୃଷ୍ଟି ଇକ୍ଷଣ କରନ୍ତି ଦୃଷ୍ଟିପାତ କରନ୍ତି ସୃଷ୍ଟି କରନ୍ତି, ଏଇ ଅହଙ୍କାର ତତ୍ତ୍ୱ ସୃଷ୍ଟି ହୁଏ, ମହତତ୍ତ୍ୱର ବିକାର ହେଇକି ଅହଙ୍କାର ସୃଷ୍ଟି ହୁଏ, ତିନି ପ୍ରକାର ଅହଙ୍କାର ରହିଛି, ଗୋଟେ ହେଉଛି ସାତ୍ତ୍ୱିକ, ଗୋଟେ ହେଉଛି ରାଜସିକ, ଆଉ ଗୋଟେ ହେଉଛି ତାମସିକ। ସାତ୍ତ୍ୱିକ ଅହଙ୍କାରରୁ ଆସିଲେ କିଏ ନା ମନ, ଆମର ମନ ହେଉଛି ସାତ୍ତ୍ୱିକ ଅହଙ୍କାର, ମନଟା ହେଉଛି ସତ୍ୟଗୁଣରେ ରହିଛି ମନ, ତେଣୁ ମନଟା ଆମର ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇ ମନ ଦ୍ୱାରା ଆମେ ଭଗବାନ ପାଦ ମଧ୍ୟରେ ମନକୁ ଲଗେଇ ଦେଇପାରିବା, ଏ ମନଟାକୁ ଯଦି ଆମେ ନିଜ ବଶୀଭୂତରେ ନ ରଖିବା, ବଶୀଭୂତ ନ ମନକୁ ଆମେ ନିଜ ବଶୀଭୂତ ନ କରିପାରିବା ତାହେଲେ ଆମେ ନରକକୁ ଚାଲିଯିବା, ମନର ସତ୍ୟଗୁଣରେ ଏଇ ମନ ଦ୍ୱାରା ଆମେ ଭଗବାନଙ୍କୁ ଚିନ୍ତା କରିବା ପାଇଁ ଆମକୁ ସାହାଯ୍ୟ କରିବ, ମନଟା ଭଗବାନ ପାଖରେ ମନକୁ ଲଗେଇଦେବ, ଏବଂ ଦେବତାମାନେ ମଧ୍ୟ ସତ୍ୟଗୁଣରେ ଆସୁଛନ୍ତି, ସତ୍ୟଗୁଣର ଅହଙ୍କାରରେ ଦେବତାମାନେ ସୃଷ୍ଟି ହୋଇଛନ୍ତି। ରାଜସିକ ଅହଙ୍କାରରେ କ'ଣ ସୃଷ୍ଟି ହେଲେ ନା ଦଶ ଇନ୍ଦ୍ରିୟ ରହିଛନ୍ତି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ପାଞ୍ଚଟି କର୍ମେନ୍ଦ୍ରିୟ, ଏସବୁ ରାଜସିକ ଅହଙ୍କାର ଦ୍ୱାରା ଏ ଭଗବାନ ସବୁ ସୃଷ୍ଟି ହେଇଥାଏ। ତାପରେ ତାମସିକ ଅହଙ୍କାରରେ ସୃଷ୍ଟି ହେଉଛି ପ୍ରଥମ ହେଉଛି ଶବ୍ଦ, ଶବ୍ଦରୁ ସୃଷ୍ଟି ହେଇଛି ବୌଦ୍ଧ ଜଗତ, ତେଣୁ କିଏ ପ୍ରଶ୍ନ ପଚାରିଥିଲେ ମହାରାଜଙ୍କୁ ଭକ୍ତିଗୁରୁ ନାରାୟଣ ମହାରାଜଙ୍କୁ କେମିତି ସୃଷ୍ଟି ହେଉଛି, ଏ ସୃଷ୍ଟି ହେଉଛି ସୂକ୍ଷ୍ମରୁ ସ୍ଥୂଳ ଭାବରେ, ଏବଂ ଯଦି ଧ୍ୱଂସ ହେବ ବିପରୀତ ଭାବରେ ଧ୍ୱଂସ ହେବ, ଯେଉଁଠୁ ଆରମ୍ଭ ହେଇଛି ସୃଷ୍ଟି ସୂକ୍ଷ୍ମ ହେଉଛି ଶବ୍ଦରୁ ଆରମ୍ଭ ହେଇଛି, ଯେତେବେଳେ ଧ୍ୱଂସ ହେବ ଶବ୍ଦରେ ଶେଷ ହେବ, ଶବ୍ଦରୁ ଆସିଲା ଆକାଶ, ଶବ୍ଦରୁ ଆସିଲା ଆକାଶ, ଯଦି ସ୍ପର୍ଶ ତନ୍ମାତ୍ର ସୃଷ୍ଟି ହେଲା, ସ୍ପର୍ଶ ଯେଉଁ ଆମେ ଅନୁଭୂତି ପ୍ରାପ୍ତ ହେଉଛେ ଏଇ ହେଉଛି ଆକାଶ ତତ୍ତ୍ୱ, ଶବ୍ଦ ଆକାଶରେ ହେଉଛନ୍ତି ଶବ୍ଦ, ଆକାଶ ତତ୍ତ୍ୱ ଆକାଶ ତନ୍ମାତ୍ର ହେଉଛି ଶବ୍ଦ, ତାର ବିକାର ହେଇକି ସ୍ପର୍ଶ ତନ୍ମାତ୍ର ସୃଷ୍ଟି ହେଲା ଏବଂ ବାୟୁ ସୃଷ୍ଟି ହେଲା, ବାୟୁର ତନ୍ମାତ୍ର ହେଉଛି ସ୍ପର୍ଶ, ଏବଂ ବାୟୁର ବିକାର ହେଇକିରି ଅଗ୍ନି ସୃଷ୍ଟି ହେଲା, ଅଗ୍ନିର ବିକାର ହେଇକି ଜଳ, ଜଳର ବିକାର ହେଇକିରି ଭୂମି, ଧ୍ୱଂସ ହେବ ସେଇଭଳି ଭୂମିରୁ ଧ୍ୱଂସ ହେଇକି ଭୂମିଟା ଜଳରେ ପରିଣତ ହେବ, ଜଳ ଅଗ୍ନିରେ, ଅଗ୍ନି ବାୟୁରେ, ବାୟୁ ଅନ୍ତ ପକେଇ ଆକାଶରେ, ଏଇଭଳି ଭାବରେ ଧ୍ୱଂସ ପ୍ରକ୍ରିୟା ହେବ। ତେଣୁ ଏହିସବୁ ଯେଉଁ ସୃଷ୍ଟି ହେଲା ଇଏ ହେଉଛି ଭଗବାନ ତା ସୃଷ୍ଟି ହେଉଛି, ତେଣୁ ଦେବତାମାନେ ଯେଉଁ ଆସିଲେ ସେମାନେ ସୃଷ୍ଟି ନିଜେ କରିପାରିଲେ ନାହିଁ, ତେଣୁ ପଞ୍ଚମଧ୍ୟାୟରେ ଆମେ ଶ୍ରବଣ କଲେ ଦେବତାମାନେ ବିଭିନ୍ନ ସ୍ତୁତି କରିଛନ୍ତି ଭଗବାନ, ଭଗବାନ ସ୍ତୁତି କରିବାରୁ ଭଗବାନ ଏହି ବିରାଟ ରୂପରେ ଆବିର୍ଭାବ ହେଉଛନ୍ତି, ଷଷ୍ଠ ଅଧ୍ୟାୟରେ ଏହି ବିରାଟ ରୂପ କଥା କୁହାଯାଇଛି, ଷଷ୍ଠ ଅଧ୍ୟାୟରେ ଯେଉଁ ଭଗବାନ ବିରାଟ ପୁରୁଷ ଆସୁଛନ୍ତି ସେ ବିରାଟ ପୁରୁଷଙ୍କର ମୁଖରେ ଏସବୁ ବର୍ଣ୍ଣନା କରାଯିବ, ମୁଖରେ ଅଗ୍ନିଦେବ ପ୍ରବେଶ କରୁଛନ୍ତି, ତାଳୁରେ ବରୁଣଦେବ ପ୍ରବେଶ କରୁଛନ୍ତି, ନାସିକା ଭଗବାନଙ୍କର ଅଗ୍ନି ଭଗବାନଙ୍କର ମୁଖରେ ଯେଉଁ ଅଗ୍ନି ପ୍ରବେଶ କରୁଛନ୍ତି, ତେଣୁ କ'ଣ ଭଗବାନ ଯେଉଁ ଅଗ୍ନି ଦ୍ୱାରା ଅଗ୍ନିକୁ ଯେତେବେଳେ ଆମେ ଖାଦ୍ୟ ପ୍ରଦାନ କରୁଛେ ଆହୁତି ଦେଉଛେ ଯଜ୍ଞରେ ଭଗବାନ ସେଇଟା ଗ୍ରହଣ କରୁଛନ୍ତି, ସେଇଠି ଭଗବାନଙ୍କ ମୁଖ ଅଗ୍ନି, ଅଗ୍ନିରେ ଭଗବାନ ମୁଖ, ସେଇଭଳି ଭାବରେ ବରୁଣ ହେଉଛନ୍ତି ତାଳୁ, ତାଳୁରେ ପ୍ରବେଶ କରିଛନ୍ତି, ନାସିକାରେ ଅଶ୍ୱିନୀ କୁମାର ସେମାନେ ହେଉଛନ୍ତି ସ୍ୱର୍ଗୀୟ ବୈଦ୍ୟ, ସେମାନେ ଚକ୍ଷୁରେ ଭଗବାନଙ୍କର ଚକ୍ଷୁରେ ସୂର୍ଯ୍ୟଦେବ ପ୍ରବେଶ କରୁଛନ୍ତି, ତେଣୁ ଭଗବାନ ଦର୍ଶନ କରୁଥିବାରୁ ଆମେ ଦର୍ଶନ କରିପାରୁଛେ, ବିରାଟ ପୁରୁଷ ଏଇଭଳି ସୃଷ୍ଟି ହେଇଛନ୍ତି। ଭଗବାନଙ୍କର ତୋପରେ ଚର୍ମରେ ଅନିଳ ବାୟୁ ପ୍ରବେଶ କରିଛନ୍ତି, କର୍ଣ୍ଣରେ ଦୀପାଳମାନେ ପ୍ରବେଶ କରିଛନ୍ତି, ତାପରେ ଉପସ୍ଥରେ ପ୍ରଜାପତିମାନେ ପ୍ରବେଶ କରିଛନ୍ତି, ବାୟୁରେ ମିତ୍ର ଦେବତା ପ୍ରବେଶ କରିଛନ୍ତି, ବାହୁରେ ଇନ୍ଦ୍ର ଦେବତା, ବୁଦ୍ଧିରେ ବ୍ରହ୍ମା ରହିଛନ୍ତି, ହୃଦୟରେ ଚନ୍ଦ୍ର ରହିଛନ୍ତି, ଅହଙ୍କାରରେ ରୁଦ୍ର ରହିଛନ୍ତି, ଏଭଳି ଭାବରେ ଏ ବିରାଟ ପୁରୁଷ ସୃଷ୍ଟି ହେଉଛନ୍ତି, ତାଙ୍କର ମୁଖରୁ ବ୍ରାହ୍ମଣମାନେ ସୃଷ୍ଟି ହେଉଛନ୍ତି, ବାହୁରୁ କ୍ଷତ୍ରିୟମାନେ ସୃଷ୍ଟି ହେଉଛନ୍ତି, ଗୁରୁରୁ ବୈଶ୍ୟମାନେ ସୃଷ୍ଟି ହେଉଛନ୍ତି, ଏବଂ ପାଦରୁ ଶୂଦ୍ରମାନେ ସୃଷ୍ଟି ହେଉଛନ୍ତି, ଏଭଳି ଭାବେ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଆମର ଯେଉଁ ହରିପ୍ରଭୁ କହିଥିଲେ ବିଭିନ୍ନାଂଶ ଆମେ ଜୀବ, ଆମେ ହେଉଛି ଭଗବାନଙ୍କ ବିଭିନ୍ନାଂଶ, ପ୍ରଭୁପାଦ ମହାରାଜ କହିଛନ୍ତି ଦେବତା ଆଉ ମନୁଷ୍ୟମାନଙ୍କୁ ତଫାତ ହେଉଛି ସମସ୍ତେ ଜୀବ କାଟେଗୋରୀ, କିନ୍ତୁ ଏଠି ଯେଉଁ ଓଡ଼ିଆରେ ବର୍ଣ୍ଣନା କରାଯାଇଛି ଇଂଲିଶରେ ଅଲଗା ପ୍ରକାର ରହିଛି। ଆପଣ ଦେଖିବେ ଇଂଲିଶଟା ଦେଖନ୍ତୁ, ଏଠି ଯେଉଁ କୁହାଯାଇଛି ଯେ ଜୀବେ ତଫାତ ହେଉଛି କ'ଣ, ଯେତେବେଳେ ଭୌତିକ ଶକ୍ତିକୁ ଉପଭୋଗ କରିବାର କାମନା ଦୂର ହୋଇଯାଏ ସେତେବେଳେ ସେ ଦେବଲୋକକୁ ଉନ୍ନୀତ ହୁଏ। କିନ୍ତୁ ପ୍ରଭୁପାଦ ମହାରାଜ ଇଂଲିଶରେ ଲେଖିଛନ୍ତି, ସେତେବେଳେ ସେ କହୁଛନ୍ତି ୱେନ୍ ୱାନ୍ ମାନେ ମନୁଷ୍ୟକାଳୀ ସେମାନେ ଦେବାଙ୍କୁ ଲର୍ଡ ଇଜ୍ ଓଭର୍ ଟୁ ମ୍ୟାଟେରିଆଲ ନେଚର, ଏ ଭୂତ ପ୍ରକୃତିକୁ ସେମାନେ ସେମାନେ ଯେଉଁ ଉପଭୋଗ କରିବା ପାଇଁ ସେମାନେ ଭାବନ୍ତି ଭୂତ ପ୍ରକୃତି ଆମେ ଉପଭୋଗ କରିବୁ, ଆମେ ହେଉଛେ ଏ ଭୂତ ପ୍ରକୃତି ମାଲିକ, ଭୂତ ପ୍ରକୃତି ମାଲିକ, ତେଣୁ ଆମେ ଭଗବାନ ଭୁଲି ଯାଉଛେ। ଦେବତା କହିଲେ ସେମାନେ ଭଗବାନଙ୍କ ଶରଣରେ ରହିଛନ୍ତି, ତେଣୁ ଦେବତା ଆଉ ଅସୁର ଭିତରେ ତଫାତ ହେଉଛି ଏଇଟା। ଆମ ପାଖରେ ଅପସନ୍ ରହିଛି, ଆମେ ଚାହିଁଲେ ଦେବତା ହୋଇପାରିବା, ଆମେ ଚାହିଁଲେ ଅସୁର ହୋଇପାରିବା। ଯଦି ଆମେ ଭଗବାନଙ୍କ ଶରଣରେ ପୁରାଣରେ ବର୍ଣ୍ଣନା କରାଯାଇଛି ଦୌ ଭୂତ ସ୍ୱର୍ଗେ ଲୋକେଶ୍ମିନ୍ ଦୈବ ଅସୁର ଏବଚ ଦୈବ ବିଷ୍ଣୁ ଭକ୍ତ ଭଗତ ଦୈବ ଅସୁରସ୍ତ ବିପର୍ଯ୍ୟୟ
ବିଷ୍ଣୁ ଭକ୍ତ ପରାମ ଭକ୍ତ ଆସୁର
ଆଜ୍ଞା
ବିଷ୍ଣୁ ଭକ୍ତ ପରାମ ଭକ୍ତ ବିଷ୍ଣୁ ଭକ୍ତ
ବିଷ୍ଣୁ ଭକ୍ତ ଭବେଦ ଦୈବ ଦେବତା କହିଲେ କେଉଁମାନେ ଯେଉଁମାନେ ବିଷ୍ଣୁଙ୍କର ଭକ୍ତ, କିନ୍ତୁ ଅସୁରସ୍ତ ବିପର୍ଯ୍ୟୟ ଅସୁର ହେଉଛନ୍ତି ଯିଏ ନା ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଶରଣରେ ଯାଆନ୍ତି ନାହିଁ, ତେଣୁ ସେମାନେ ଭୌତିକ ଜଗତରେ ଉପଭୋଗ କରିବା ପାଇଁ ଚାହାନ୍ତି, ବିଷ୍ଣୁଙ୍କ ଶରଣରେ ନ ଯାଇ ଉପଭୋଗ କରିବା ପାଇଁ। କିନ୍ତୁ ଦେବତାମାନେ ମଧ୍ୟ ଚାହାନ୍ତି ଉପଭୋଗ କରିବା ପାଇଁ, କିନ୍ତୁ ସେମାନେ ବିଷ୍ଣୁଙ୍କର ଶରଣରେ ଯାଇ ଉପଭୋଗ କରିବା ପାଇଁ ଚାହାନ୍ତି, କାରଣ ଦେବଲୋକ ଯେଉଁମାନେ ଯାଆନ୍ତି କାମେ ସ୍ଥିତି ଗୋଟେ ଜ୍ଞାନ ପ୍ରଥମଦନ୍ତି ଅନ୍ୟ ଦେବତା କୁହାଯାଇଛି, ତାଙ୍କର ମଧ୍ୟ ବିଭିନ୍ନ ପ୍ରକାର ଭୌତିକ କାମନା ରହିଛି, ତେଣୁ ସେମାନେ ଏଇ କର୍ମକାଣ୍ଡିଆ ଧାରା ପ୍ରତି ଆକୃଷ୍ଟ ହେଇକି ଆସି ଦେବତାମାନଙ୍କର ଆରାଧନା କରନ୍ତି। ଭଗବାନଙ୍କର ଭକ୍ତି ମଧ୍ୟ କର୍ମମିଶ୍ର ଭକ୍ତି ତାଙ୍କୁ କୁହାଯାଏ, କର୍ମମିଶ୍ର ଭକ୍ତିରେ ସେମାନେ ଉନ୍ନତ ଲୋକକୁ ଯିବେ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ସେମାନେ ଦେବତା ହେଇପାରିବେ ନାହିଁ, ସେମାନଙ୍କୁ ଅସୁର ବୋଲି କୁହାଯିବ। ଅସୁରମାନେ ମଧ୍ୟ ବର୍ଣ୍ଣନା କରାଯିବ, ଏମାନେ ମଧ୍ୟ ଦେବ ସୃଷ୍ଟିରେ ଯାଉଛନ୍ତି, ବିଭିନ୍ନ ପ୍ରକାର ଦେବ ସୃଷ୍ଟି ରହିଛି, ଏଥିରୁ ବର୍ଣ୍ଣନା କରାଯିବ। ତେଣୁ ଆମର କଥା କହିକି ବିଶ୍ରାମ ପୂର୍ବରୁ ପଚାରିବା, ଆମେ ଯେଉଁ କହିଲେ ଆମର କିଛି ତ୍ରୁଟି ହୋଇଯାଇଥାଇପାରେ ବା କିଛି ସନ୍ଦେହ ରହିଛି ବା କିଛି ଆମେ ଛାଡ଼ି ଦେଇଛି କଥା ପ୍ରଶ୍ନ କିଛି ରହିଛି ଆମ କଥାକୁ ବିଶ୍ରାମ ଦେବା।
ଆମେ ଯେଉଁ ମନୁଙ୍କର ଆୟୁଷ କେତେ
ବ୍ରହ୍ମାଙ୍କର ଗୋଟିଏ ଜଣେ କେତେ ଜଣ ମନ ଆସ ଚଉଦ ନୁହଁ ଗୋଟିଏ ମନର କେତେ ଆୟୁଷ ଏକସ୍ତରୀ ଯୁଗ ଏକ ଯୁଗ କେତେ ଆୟୁଷ ଗୋଟିଏ ଯୁଗ କେତେ ଆୟୁଷ ବ୍ରହ୍ମାଙ୍କର ଆୟୁଷ କେତେ ବ୍ରହ୍ମାଙ୍କର ଗୋଟିଏ ତାପରେ ଏ ଯୋଉ ବିଶ୍ୱରୂପ ବିଷୟରେ ଆଲୋଚନା କରାଗଲା ଏ ବିଶ୍ୱରୂପ ଭଗବାନଙ୍କ ଅନନ୍ତ ରୂପ ଅନନ୍ତ ଅଛି ଏ ବିଶ୍ୱରୂପ ଏଇଟା ସ୍ଥାୟୀ ନାହିଁ ଅସ୍ଥାୟୀ ସ୍ଥାୟୀ ନାହିଁ ଅସ୍ଥାୟୀ ତାପରେ କୃଷ୍ଣ ଗୁରୁଙ୍କର ନାମ କ'ଣ ଯାହା କହିଲେ ଆଚ୍ଛା ବ୍ରାହ୍ମଣର ଗୁଣ କ'ଣ ତିର୍ତାପ କ'ଣ ଆଚ୍ଛା ଭଗବାନ କଥା ଶୁଣିଲେ ଲାଭ କ'ଣ ଆମର କ'ଣ ଲାଭ
ଆଜ୍ଞା
ବୁଝା କଥା ଭକ୍ତି ହବ ତାହେଲେ ଜାଗତିକ ଶୋକ ମୋହ ନଷ୍ଟ ହେଇଯିବ ଏ ଭଗବାନ କଥା ଶୁଣିଲେ ଲାଭ ଅଛି ଆଚ୍ଛା ମନୁଙ୍କ ପୁତ୍ର ନାମ କ'ଣ କହିଲେ ଦୁଇଟି ପୁତ୍ର ପ୍ରିୟବ୍ରତ ଆଚ୍ଛା ବିଶ୍ୱରୂପ ଅର୍ଜୁନଙ୍କୁ ଦେଖେଇଥିଲେ ନାଇଁ କି ତାପରେ ଆଉ କାହାକୁ ଦେଖେଇଲେ କହିଲେ ବଳି ବଳି ମହାରାଜଙ୍କୁ ଦେଖେଇଦେଲେ ତାପରେ ବର୍ତ୍ତମାନ ବିଶ୍ୱରୂପ କିଏ ଦେବେ ତା ଦେବତାମାନଙ୍କ ଅନୁମତିରେ ଦେଖାଉଛନ୍ତି ବର୍ତ୍ତମାନ ଯଦି ବିଶ୍ୱରୂପ ଦେବତାମାନଙ୍କ ଅନୁମତିରେ ଦେବ ଅର୍ଜୁନ ଅନୁମତିରେ ବିଶ୍ୱରୂପ ଦେଖିଲେ ବର୍ତ୍ତମାନ ଦେବତାମାନଙ୍କ ଅନୁମତି ଆମର କେତୋଟି ଭୂଗୋଳ ପ୍ଲାନେଟ୍ ତା ନାମ କ'ଣ ସେମିତି କହିଲା ଆଚ୍ଛା ଶ୍ୱାସ କ'ଣ ବିଭିନ୍ନାଶ କ'ଣ ଶ୍ୱାସ କ'ଣ ବିଭିନ୍ନାଶ କ'ଣ ଭଗବାନଙ୍କର ବିଭିନ୍ନାଶ କି ଆଚ୍ଛା କେତେ ପ୍ରକାର କେତେ ଲକ୍ଷ ପ୍ରକାର ଜୀବ ଅଛନ୍ତି କଣ କଣ ଅଛି
କହିପାରିବ
ଆଚ୍ଛା ଚିଜଗତ କଣ ଭୌତ ଜଗତ କଣ ଚିଜଗତ କଣ ଭୌତ ଜଗତ କଣ ଆମେ କୋଉ ଜଗତରେ ଅଛୁ ଆମେ ସେଠି ଯାଇପାରିବୁ କ୍ୱାଲିଫାଏ ଏଇ ସନ୍ଡେ ପ୍ରୋଗ୍ରାମ ଯୋଗଦାନ କର ମୁକ୍ତ ଯିବ ଚେଷ୍ଟା କରିବା ତାପରେ ସେଠି ସେଟା କେତେ ଭୌତ ଜଗତ ଚିତ ଜଗତର କେତେ ଅଂଶ ପୁରା ହେଉଛି ତିନି ଭାଗରୁ ଚାରି ଭାଗେ ଏବଂ ଚାରି ଭାଗେ ଆଚ୍ଛା ତାପରେ ପାଞ୍ଚ ଭାଗର ଅବିଦ୍ୟା କ'ଣ ନ ଅଛି ପ୍ରଭୁ ବୁଝେ ପାଞ୍ଚ ଭାଗର ଅବିଦ୍ୟା କ'ଣ ତାପରେ ଆମର ପ୍ରଭୁ କହିଲେ ବାସୁଦେବ ଦତ୍ତ ମହାପ୍ରଭୁ କ'ଣ ପ୍ରସଙ୍ଗ କରିଥିଲେ ବାସୁଦେବ ଦତ୍ତ ମହାପ୍ରଭୁଙ୍କ ପାରିଷଦ ସେ କ'ଣ ମହାପ୍ରଭୁ କ'ଣ ପ୍ରସଙ୍ଗ କରିଥିଲେ
ଏତେ ବ୍ରହ୍ମାଣ୍ଡ ହଉଛି ଗୋଟେ ବାଲ୍ଟି ଦେହରେ ଯଦି
ତାଙ୍କର ସ୍ପିଡ ଚାଲିଛି ଆମେ କଣ କରିପାରିବାନି ବହୁତ ଜିନିଷ ସେ କହୁଛନ୍ତି ତାଙ୍କୁ ଯୋଉମାନେ ଏହାକୁ ସଦାସୁଦ୍ଧ ଶୁଣିବେ ସେମାନେ କିଛି ବୁଝିପାରିବ ନହେଲେ କିଛି ବୁଝିପାରିବେ
ତାଙ୍କର ଯୋଉ ସ୍ପିଡ୍ ଚାଲିଛି ଆମେ ସେ ଅନୁସାରେ ତାପରେ ଆମର କେତୋଟି ପୁରୁଷ ଅବତାର ତିନି ପୁରୁଷ ଅବତାର ପ୍ରଥମ ପୁରୁଷ ଅବତାର କିଏ ଦ୍ୱିତୀୟ ତୃତୀୟ ତେଣୁ ଯୋଉ ମହାବିଷ୍ଣୁ ଅବତାର ସେ ଇକ୍ଷଣ କରନ୍ତି
ଯେମିତି ଆପଣ ଛୋଟ ଶିଶୁ ଥିଲେ ତାପରେ ଆପଣ ବିକାର ହେଇକିରି ଯୁବକ ଅବସ୍ଥା ପ୍ରାପ୍ତ ହେଲେ ପରିବର୍ତ୍ତନ
ଟିକେ ଶ୍ରବଣ କରନ୍ତୁ ତାପରେ ଆମେ ପ୍ରଶ୍ନ ଉତ୍ତର ରଖିବା ମୁଁ ଆମ ନାରାୟଣ ପ୍ରଭୁଙ୍କୁ ରିକ୍ୱେଷ୍ଟ କରୁଛି ସେ କିଛି ଶ୍ରବଣ କରି ପ୍ରଶ୍ନ ବେଶୀ ନାହିଁ ତିନି ଚାରିଟା ପ୍ରଶ୍ନ ରଖିବେ ଯେଉଁମାନେ ଉତ୍ତର ଦେବେ ଆମେ ତାକୁ ସମାନ୍ତ କରି ଅଭିଭୂତ କରିବା ସମସ୍ତଙ୍କୁ ଏଇଟା ଅନୁରୋଧ କରାହଉଛି ଏଇଟା ରଖିଲେ ଭଲ ହେବ ଯାହାଦ୍ୱାରା କି ଆଚାର୍ଯ୍ୟ ସମସ୍ତେ ଆଉ ଆମେ ଆସିବା ତେଣୁ ସେ ତ ବହୁତ ସୁନ୍ଦର ଭାବରେ ବହୁତ କଥା ବୁଝେଇଲେ ଆକ୍ଚୁଆଲି ଏ ବିଶ୍ୱଲୋକଟା ସହଜ କଥା ମିଳେ ତା ମନ ରଖିବାକୁ ସୃଷ୍ଟି ପ୍ରକରଣଟା ଏଟା ବହୁତ
ଜିନିଷ
ରହୁନା ତୁମେ କ'ଣ ଦେଖା ଦେଉଛ କି ତୁମେ ଦେଖା ଦେଉଛ ନା ନାହିଁ ସମସ୍ତେ ଏଥିରେ ମତଦାନ ଦିଅ ସମସ୍ତଙ୍କର ସମ୍ମତ ପ୍ରଦାନ କରାହଉଛି ତାପରେ ଅନ୍ୟାନ୍ୟ ଆମର ପ୍ରୋଗ୍ରାମ ଅଛି ପ୍ରଭୁ ଆସୁଛନ୍ତି ତାଙ୍କର ସଣ୍ଡେ ପ୍ରୋଗ୍ରାମ ତାଙ୍କ ଘର ହବ ଆମର ଶ୍ୟାମପ୍ରଭୁ ଆସୁଛନ୍ତି ଶ୍ୟାମକୃଷ୍ଣ ପ୍ରଭୁ
ସ୍ୱାଗତ କରିବି ସମସ୍ତେ ଯେମିତି
କେତେବେଳେ ସମୟ କୁହ
ସକାଳେ ପହଞ୍ଚିଲେ ସେଠି ତାପରେ ଗୌରବ ନାରାୟଣ ଆମର ଗଭର୍ଣ୍ଣ